ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध नवमध्याय श्लोक 13-14 लिखा है गुटे पाठ करिया न चांतर्न बहिर्जस्य न चांतर्न बहिर्जस्य न पूर्वं नापि चापरम् न पूर्वं नापि चापरम् पूर्वापरं बहिष्टान्तर् पूर्वापरं बहिष्टान्तर् जगत्तोजो जगत्तजः न चान्तर्न बहिर्जस्य न पूर्वं नापि चापरम् पूर्वापरं बहिष्टान्तः जगत्तोजो जगत्तजः न चान्तर्न बहिर्जस्य पूर्वं नापि चापरम् पूर्वापरं बहिष्टान्तः जगत्तोजो जगत्तजः न चान्तर्न बहिर्जस्य न पूर्वं नापि चापरम् पूर्वापरं बहिष्टान्तः जगत्तोजो जगत्तजः न चान्तर्न बहिर्जस्य न पूर्वं नापि चापरम् पूर्वापरं बहिष्टान्तः जगत्तोजो जगत्तजः न चान्तर्न बहिर्जस्य न पूर्वं नापि चापरम् पूर्वापरं बहिष्टान्तः जगत्तोजो जगत्तजः न चान्तर्न बहिर्जस्य न पूर्वं नापि चापरम् पूर्वापरं बहिष्टान्तः जगत्तोजो जगत्तजः तापर शुकं पाठ्यं तं मत्वा त्वजम भक्त्यं अव्यक्तं नट्यलिङ्गम् अदुःखितं गोपीकुळु खळिधाम्ना भवन्द प्राकृतं यथा अर्थात् भगवान पर आदि अंत नहीं बाह्य अंतर नहीं पूर्व पश्चात नहीं अर्थात से सर्वव्याप्त अटंती जेहेतु से कालर नियंत्रणाधीन नुहंती तेणु तांक निकटरे अतीत वर्तमान एवं भविष्य कौन से पार्थक्य नहीं से तांक चिन्मय स्वरूप नित्य वर्तमान अटंती द्वैत भाव अतीत परम तत्व होगा फल जदि से सबकिछ कार्य एवं कारण अटंती तथा से कार्य एवं कारण द्वैत भाव मुक्त अटंती से अव्यक्त पुरुष जे समस्त इंद्रिय अनुभूति अतीत अटंती से वर्तमान एक नरशिशु रूपे आविर्भूत होती माँ यशोदा निज पुत्र मनक दौड़ी द्वारा एक उदुखल बाधि रखती भगवत कहते भगवदगीत दशम अध्याय 12 श्लोक कहुई श्रीकृष्ण को परम ब्रह्म बोली प्रार्थना कराई परम ब्रह्म परम धाम ब्रह्म शब्द अर्थ बृहत्तम श्रीकृष्ण अशिव एवं सर्वव्याप्त हो महत्तम ठार महत्तर अटंती ताहले से सर्वव्यापक को किपर मका जा पार बंधा जापर पुणु श्रीकृष्ण होती काल अतएव से केवल स्थान परिप्रेक्षी सर्वव्याप्त नुहति काल परिप्रेक्षी सर्वव्याप्त अटंती कालर परिमाप अच्छी कि आम जदि अतीत वर्तमान और भविष्य द्वारा सीमित कृष्ण पक्षे ग्रहणीय नुहे प्रत्येक व्यक्ति को मपा जाए कि कृष्ण इतिम्य देखाई जे से जो स्वतंत्र व्यक्ति हेल्ले समग्र विश्व मुखमध्य अच्छी यह समस्त तथ्य विचार कर बुझा जा श्रीकृष्ण को केवे मापी हे ना तो माँ यशोदा मापा को बांधा को चाहिए किपरि ଆମକୁ ବୁଝିବାକୁ ହେବ ଯେ ଏହି ସମସ୍ତ ଘଟଣା ଘଟିଥିଲା ଶୁଦ୍ଧ ପ୍ରେମର ଚିହ୍ନ ସ୍ତରରେ, ତାହା ଥିଲା ଏକମାତ୍ର କାରଣ। ଆଦ୍ୟୁତ ଅଚ୍ୟୁତ ମନାଦି ମନନ୍ତ ରୂପମ ଆଦ୍ୟମ ପୁରାଣ ପୁରୁଷମ ନବଯୌବନଂଚ ବେଦେଷୁ ଦୁର୍ଲଭ ମଧୁର୍ଲଭମତ ଭକ୍ତୋ ଗୋବିନ୍ଦ ମହାଦି ପୁରୁଷମ ତମାମ ଭଜାମି। ବ୍ରହ୍ମସଂହିତା ପଞ୍ଚମ ଅଧ୍ୟାୟ ତୃତୀୟ ଶ୍ଳୋକରେ କୁହାଯାଇଛି, ସବୁକିଛି ହିଁ ଅଦ୍ୱୈତ, କାରଣ ଶ୍ରୀକୃଷ୍ଣ ହେଉଛନ୍ତି ପରମ କାରଣ। ଭୌତିକ ଜ୍ଞାନ ଦ୍ୱାରା କୃଷ୍ଣଙ୍କୁ ମପାଯାଏ ନାହିଁ ବା ଜାଣିବେ ନାହିଁ। ଦେବେଷୁ ଦୁର୍ଲଭମ, ସେ କେବଳ ତାଙ୍କ ଭକ୍ତଙ୍କ ନିକଟରେ ସୁଲଭ ଅଟନ୍ତି। ଅଦୁର୍ଲଭ ଆତ୍ମଭକ୍ତ, ଭକ୍ତମାନେ ତାଙ୍କୁ ସମ୍ଭାଳି ପାରିବେ, କାରଣ ସେମାନେ ପ୍ରେମମୟ ସେବା ଭିତରେ କାର୍ଯ୍ୟ କରନ୍ତି। ଭକ୍ତିଆ ମା ମୋ ଜାଣନ୍ତି ଯାବନ ଦଶାସ୍ମି ତତ୍ଵତା, ତେଣୁ ମା ଯଶୋଦା ତାଙ୍କୁ ବାନ୍ଧିବାକୁ ଚାହିଁଲେ। ମୁଁ ଉତ୍ପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମନ୍ଦେ ଭକ୍ତିଶ୍ରୁତାମ ସ୍ୱାମୀ ନୀତି ନାମିନୀ ମମ ସଦ୍ଭକ୍ତ ମଣେ ମଣିପୁର ଧୁବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରତ୍ୟାରଣ ହରେ କୃଷ୍ଣ। ତେଣୁ ଏ ଯେଉଁ ଲୀଳାଟି ଚାଲିଛି ଦଶମ ସ୍କନ୍ଧ ନବ ମଧ୍ୟରେ, ମା ଯଶୋଦା ରଜ ଦ୍ୱାରା କୃଷ୍ଣଙ୍କୁ ବନ୍ଧନ କରୁଛନ୍ତି, ଏଠି ଗୋଟେ ତତ୍ତ୍ୱ ଉପସ୍ଥାପନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ପାଖରେ। ଇଏ ଅସମ୍ଭବକୁ ସମ୍ଭବ କରିବା କଥା ଯେଉଁ କୁହାଯାଉଛି, ଭଗବାନ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରନ୍ତି ସେଇ କଥା ଏଠାରେ ବର୍ଣ୍ଣନା କରାଯାଉଛି। ଭଗବାନଙ୍କର ଅନ୍ତର୍ବହି କହିଲେ କ'ଣ, ଆମର ପ୍ରଭୁପାଦ ମହାରାଜ ଯେଉଁ ଯାଇଥିଲେ ଆମେରିକାକୁ, ସେତେବେଳେ ତାଙ୍କର ଭଗବତ ଗୀତା ରଜଦିଓ ସେ ଲେଖିଥିଲେ, ଭାଷ୍ୟ ଲେଖିଥିଲେ, ସେ ପାଣ୍ଡୁଲିପି ହଜିଯାଇଥିଲା। ତେଣୁ ସେ ଆମର ସେ ସମୟରେ ଯେଉଁ ଆମର ଥିଲା ଇଂଲିଶ ଏଡ଼ିସନ୍ ଥିଲା, ଡକ୍ଟର ରାଧାକୃଷ୍ଣନ ଯିଏ ଆମର ଥିଲେ ରାଷ୍ଟ୍ରପତି ଥିଲେ, ତାଙ୍କର ସେ ଗୋଟେ ଦେଇଥିଲେ ପର୍ପଟ ଦେଇଛନ୍ତି ଭଗବତ ଗୀତାର, ସେହି ଭଗବତ ଗୀତାକୁ ନେଇକି ସେ ଯାଇଥିଲେ। ତେଣୁ ସେ ଭଗବତ ଗୀତାରେ ସେ କହୁଛନ୍ତି 90% ଠିକ୍ ଅଛି, କିଛି ଭୁଲ ଥିଲା। ତେଣୁ ସେହି ଭଗବତ ଗୀତାକୁ ପଢ଼ିକିରି ସେ କ୍ଲାସ୍ ଦେଉଥିଲେ ଆମେରିକାରେ, ଯେତେବେଳେ 1966 କଥା। ତେଣୁ ସେତେବେଳେ ସେଠି ଗୋଟିଏ ଶ୍ଳୋକ ଅଛନ୍ତି ଭଗବତ ଗୀତା ନବ ମଧ୍ୟ ଅନ୍ତିମ ଶ୍ଳୋକ 34 ଶ୍ଳୋକରେ, ସେଠି କୁହାଯାଇଛି, ମାନନା ଭବ ମଦ୍ଭକ୍ତ ମଜ୍ଜାଜି ମାନ ନମସ୍କୃ। ଏ ଶ୍ଳୋକଟି 2 ଥର କୁହାଯାଇଛି, ଟିକେ ପରିବର୍ତ୍ତିତ କରି କୁହାଯାଇଛି। ତେଣୁ ଏ ଶ୍ଳୋକର ଭାଷ୍ୟରେ ଡକ୍ଟର ରାଧାକୃଷ୍ଣ ଲେଖିଛନ୍ତି ଯେ ଆମେ ଭଗବାନଙ୍କୁ ନମସ୍କାର କରିବା ଅର୍ଥ ନୁହଁ, ତାଙ୍କର ଏ ବିଗ୍ରହକୁ ନମସ୍କାର କରିବା, ବିଗ୍ରହ ଭିତରେ ଯିଏ ଅଛନ୍ତି ସେ ଭଗବାନ ତାଙ୍କୁ ନମସ୍କାର କରିବା ପାଇଁ କୁହାଯାଉଛି। ତେଣୁ ସେଇଠି ପ୍ରଭୁପାଦ ମହାରାଜ କହିଥିଲେ ଏଇଟା ଠିକ୍ ତତ୍ତ୍ୱ ନୁହଁ, ଭଗବାନ ଏଠି ଶ୍ଳୋକଟି ଦେଇଥିଲେ ନ ଚାନ୍ତ ନ ବହିର୍ଯଶ, ଭଗବାନଙ୍କର ଅନ୍ତର ଅଲଗା ବହିର ଅଲଗା ତା ନୁହଁ, ଭଗବାନଙ୍କର ବାହାର ଯାହା ଭିତର ସେୟା। ସଚ୍ଚିଦାନନ୍ଦ ଘନ, ସଚ୍ଚିଦାନନ୍ଦ ଘନ ସେ ଅଦ୍ୱୈତ ତତ୍ତ୍ୱ ସିଏ, ଆମେ ସବୁ କିଛି ଦ୍ୱୈତ ତତ୍ତ୍ୱ ସବୁ ଜାଣୁଛେ, ଦ୍ୱୈତ ଜ୍ଞାନ ଯେତେ ଯାହା ଆମର ଜ୍ଞାନ ଅଛି, ସାଇଣ୍ଟିଫିକ୍ ନଲେଜ୍ ଯେତେ ଯାହା ରହୁଛି, ସବୁକିଛି ଏଇ ରିଲେଟିଭ୍ ଟ୍ରୁଥ୍, ସେଇଟା ଅଦ୍ୱୈତ ସତ୍ୟ ବା ଆବସୋଲ୍ୟୁଟ୍ ଟ୍ରୁଥ୍ ବିଷୟରେ ସେମାନେ ଜାଣିପାରୁନାହାନ୍ତି। ଆବସୋଲ୍ୟୁଟ୍ ଟ୍ରୁଥ୍ ବିଷୟରେ ଆମେ ଜାଣିପାରିବା ନାହିଁ, ସବୁକିଛି କ'ଣ ରିଲେଟିଭ୍ କହିଲେ, ଜଣେ ପରୀକ୍ଷାରେ ଜଣକୁ ରଖିକରି ଆମେ ଜାଣିବା, ଯେମିତି ହସକୁ ଆମେ ଜାଣିବାକୁ ହେଲେ ଦୁଃଖ ମାନେ କାନ୍ଦ ଜାଣିଲେ ହସ ଜାଣିବା, ବର୍ତ୍ତମାନ ଯେଉଁ ହେଉଛି ଅତୀତ ବା ଭବିଷ୍ୟତ ଜାଣିଲେ ଆମେ ବର୍ତ୍ତମାନକୁ ଜାଣିବା, ସୁଖ କହିଲେ ଦୁଃଖକୁ ଜାଣିଲେ ଆମେ ସୁଖକୁ ଜାଣିବା, ଆଲୋକ କହିଲେ ଅନ୍ଧକାର ଜାଣିଲେ ଆମେ ଆଲୋକକୁ ଜାଣିବା, ଏ ବିପରୀତ ସବୁ ଅର୍ଥ ରହିଛି। ଏ ହେଉଛି ଦ୍ୱୈତ ଭାବ, ଦୁଇଟି ଜିନିଷ ରହିଛି, କିନ୍ତୁ ଅଦ୍ୱୈତ ଭାବ ଯେଉଁ ରହିଛି ଆବସୋଲ୍ୟୁଟ୍ ଜିନିଷ, ଆବସୋଲ୍ୟୁଟ୍ କହିଲେ ଅଦ୍ୱୈତ, ଭଗବାନ ମହାରାଜ ଟ୍ରାନ୍ସଲେସନ୍ କରିଛନ୍ତି, ସେ ଅଦ୍ୱୈତ ଭାବଟା ଆମେ ବୁଝିପାରିବା ନାହିଁ, ଅଦ୍ୱୈତ ଭାବକୁ ଆମେ ବୁଝିପାରିବା ନାହିଁ। ତେଣୁ ଇଏ ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତାରେ କାହିଁକି ଏତେ ଭାଷ୍ୟ ସବୁ ରହିଛି ନା, ଇଏ ଅଦ୍ୱୈତ ଭାବ କଥା, ଆମେ ସବୁ ଦ୍ୱୈତ ଭାବରେ ରହିଛେ, ଆମେ ଅଦ୍ୱୈତ ଭାବକୁ ବୁଝିପାରିବା ନାହିଁ। ଭଗବତ ଗୀତା 3 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଇନ୍ଦ୍ରିୟାଣି ପରାଣ୍ୟ ଆହୁର ଇନ୍ଦ୍ରିୟ ଏବିଓ ପରଂ ମନ ମନସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧେ ପରତସ୍ତୁ ସ, ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ଶରୀରରେ ଆମେ ଯେଉଁ ରହିଛି ଜଡ଼ ଶରୀରରେ ଇନ୍ଦ୍ରିୟମାନେ ବହୁତ ଉନ୍ନତ, ଇନ୍ଦ୍ରିୟାଣୀ ପ୍ରାଣୀ ଆହୁ, ଇନ୍ଦ୍ରିୟମାନେ ବହୁତ ଉନ୍ନତ। ଇନ୍ଦ୍ରିୟ ପରମ ମନ, ଇନ୍ଦ୍ରିୟ ଠାରୁ ଆହୁରି ଉନ୍ନତ ହେଉଛି ମନ, ମନ ଠାରୁ ଆହୁରି ଉନ୍ନତ ହେଉଛି ବୁଦ୍ଧି, ଏବଂ ବୁଦ୍ଧି ଠାରୁ ଆହୁରି ଉନ୍ନତ ହେଉଛି ଆତ୍ମା ଅହଂକାର, ଅହଂକାର ଠାରୁ ଆହୁରି ଉନ୍ନତ ହେଉଛି ଯେଉଁ ବୁଦ୍ଧି ପ୍ରଦସ୍ତୁ ସହରେ ତୁମେ ହେଉଛ ଅହଂକାର ଠାରୁ ଉର୍ଦ୍ଧ୍ୱରେ ବା ଆତ୍ମା ଆତ୍ମତତ୍ତ୍ୱ। ତେଣୁ ଯିଏ ସେଇ ଆତ୍ମସ୍ତରକୁ ନ ଯାଇଛନ୍ତି ସେମାନେ ଭଗବତ ଗୀତାର ଜ୍ଞାନକୁ ବୁଝିପାରିବେ ନାହିଁ। ସର୍ବଚେତନାରେ ଅଛନ୍ତି ବା ମାନସିକ ଚେତନାରେ ଅଛନ୍ତି ବା ବୌଦ୍ଧିକ ଚେତନାରେ ଅଛନ୍ତି ବା ଅହଙ୍କାର ସ୍ତରକୁ ଯାଇଛନ୍ତି, ବହୁତ ସ୍ଥୂଳରୁ ସୂକ୍ଷ୍ମ ସ୍ତର ସବୁ ରହିଛି, କିନ୍ତୁ ଅହଙ୍କାର ସ୍ତରକୁ ଗଲେ ମଧ୍ୟ ସେ ଆତ୍ମା ସ୍ତର ନୁହଁ, ତାହାର ଉର୍ଦ୍ଧ୍ୱ ସ୍ତର ହେଉଛି ଆତ୍ମା ସ୍ତର। ତେଣୁ ଏ ସ୍ତରକୁ ଯେଉଁମାନେ ଯାଇଛନ୍ତି ସେମାନେ ଏସବୁ ଅଧ୍ୟୟ ଜ୍ଞାନକୁ ବୁଝିପାରିବେ। ସେଥିପାଇଁ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଅଭିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀନ, ତତ୍ତ୍ୱଦର୍ଶୀ ତତ୍ତ୍ୱଦର୍ଶୀ କହିଲେ ଅଧ୍ୟୟ ତତ୍ତ୍ୱକୁ ସେ ଜାଣନ୍ତି, ତାଙ୍କୁ ଆମେ ଏଇଟା ନିଜ ଜ୍ଞାନ ମାଧ୍ୟମରେ ବୁଝିପାରିବା ନାହିଁ। ଜ୍ଞାନ ମାଧ୍ୟମରେ ଯଦି ଚିନ୍ତା କରିବା ତାହେଲେ ଆମେ ଫେର ମାରିବା, କହୁଛି ବେଦେଷୁ ଦୁର୍ଲଭମ, ବେଦରେ ଜ୍ଞାନ ରହିଛି, ବେଦ କହିଲେ ଜ୍ଞାନ, ଜ୍ଞାନରେ ଆମେ କହିବା ଜ୍ଞାନ ମାଧ୍ୟମରେ ବୁଝିଯିବା ନା ବୁଝିପାରିବା ନାହିଁ। ଖୁବ୍ ବେଶୀରେ ଜ୍ଞାନ ମାଧ୍ୟମରେ ଭଗବାନଙ୍କର ବ୍ରହ୍ମ ସ୍ୱରୂପକୁ ଆମେ ଜାଣିବା, ବ୍ରହ୍ମ କହିଲେ ଭଗବାନଙ୍କର ଶରୀରର ଯେଉଁ ଅଙ୍ଗ କାନ୍ତି ତାକୁ ବ୍ରହ୍ମ କୁହାଯାଉଛି। ତେଣୁ ଇଏ ଭଗବାନ ବୁଝିବା ପାଇଁ ହେଲେ କେବଳ ଜଣେ ଭକ୍ତି ମାଧ୍ୟମରେ ହିଁ ଭଗବାନ ବୁଝିପାରିବ। ଅଧ୍ୟୟ ଜ୍ଞାନ, ଅଧ୍ୟୟ ଜ୍ଞାନକୁ ଆମେ କୌଣସି ଭୌତିକ ଯେଉଁ ରହିଛି ବସ୍ତୁ ସବୁ ରହିଛି ତାଦ୍ୱାରା ଅଧ୍ୟୟ ଜ୍ଞାନକୁ ବୁଝିପାରିବା ନାହିଁ, କାରଣ ଭୌତିକ ବସ୍ତୁ ସବୁ ହେଉଛି ଦ୍ୱୈତ ବସ୍ତୁ, ଭୌତିକ ଜଗତରେ ସବୁକିଛି ଦ୍ୱୈତ ବସ୍ତୁ ରହିଛି। ତେଣୁ ଅଧ୍ୟୟ ଜ୍ଞାନ ବୁଝିବାକୁ ହେଲେ ସେ ଜ୍ଞାନକୁ ଯେଉଁମାନେ ବୁଝିଛନ୍ତି ତାଙ୍କ ପାଖକୁ ଯାଇ କେମିତି କ'ଣ ଅର୍ଜୁନ ବୁଝିଲେ, ଅଧ୍ୟୟ ଜ୍ଞାନକୁ ବୁଝିଲେ ନବମଧ୍ୟାୟ ପର୍ଯ୍ୟନ୍ତ ଗୁହ୍ୟ ଗୁହ୍ୟତର ଗୁହ୍ୟତମ ତିନି ପ୍ରକାର ଜ୍ଞାନ ଭଗବାନ ଦେଇ ସାରିଛନ୍ତି। ତେଣୁ ଦଶମଧ୍ୟାୟରେ ଭଗବାନ ଅର୍ଜୁନ ଭଗବାନ ପ୍ରାର୍ଥନା କଲେ ପ୍ରଭୁ, ଏବଂ ଦଶମଧ୍ୟାୟ 8-11 ଏଇ ଚାରୋଟି ହେଉଛି ଗୀତାର ସାର, କିନ୍ତୁ ଭାଗବତମର ଚତୁଶ୍ରୁତି ଭାଗବତ ରହିଛନ୍ତି ସେଇଭଳିଆ ଭଗବତ ଗୀତାର ମଧ୍ୟ ଚତୁଶ୍ରୁତି ଗୀତା ରହିଛି 8-10 8-11। ତେଣୁ ଏସବୁ ପୂର୍ଣ୍ଣ ଜ୍ଞାନ ଦେଇସାରିଲା ପରେ ଅର୍ଜୁନ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ଆପଣ ହେଉଛନ୍ତି ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମ ଭଗବାନ, ଭଗବାନ ସେ ବୁଝିପାରିଲେ ଅଧ୍ୟୟ ଜ୍ଞାନ ତତ୍ତ୍ୱକୁ ସେ ବୁଝିପାରିଲେ। ତେଣୁ ସେଇଠି ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହୁଛନ୍ତି ପରମ ବ୍ରହ୍ମ ଶବ୍ଦର ଅର୍ଥ ହେଉଛି ବୃହତ ବସ୍ତୁ, ଯେତେ ବୃହତ ଆମେ ଦେଖିବା ଯେତେ ବିରାଟ ଭୌତିକ ଜଗତ ରହିଛି, ବିରାଟ ଭୌତିକ ଜଗତ ଆର କେତେ ବିସ୍ତାର ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ତେଣୁ କିନ୍ତୁ ଆମର ଶାସ୍ତ୍ରରେ ରହିଛି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି 50 କୋଟି ଯୋଜନ, 50 କୋଟି ଯୋଜନ ମାନେ 400 କୋଟି ମାଇଲ ବା 600 କୋଟି କିଲୋମିଟର ଏ ଭୌତିକ ଜଗତର ବିସ୍ତାର। ତେଣୁ ଯାହା ହଉ ବୈଜ୍ଞାନିକମାନଙ୍କର ରିସର୍ଚ୍ଚ ଚାଲିଛି, ଗବେଷଣା ଚାଲିଛି, ବୈଜ୍ଞାନିକମାନେ ଗବେଷଣା କରି ଯେ ଅନ୍ତିମ ତତ୍ତ୍ୱକୁ ପ୍ରାପ୍ତ ହୋଇଯିବେ ତା ମଧ୍ୟ ନୁହଁ। କେମିତି ଆମେ କହିବା ନା ବ୍ରହ୍ମା ସଂହିତା କହୁଛନ୍ତି, ବ୍ରହ୍ମ ସଂହିତାରେ ବ୍ରହ୍ମା କହୁଛନ୍ତି ଯେ ପନ୍ଥାସ୍ତ କୋଟି ଶତବତ୍ସର ସମ୍ପ୍ରଗମ୍ୟ ବାୟୋ ରଥାଭି ମନସ ମୁନିପୁଙ୍ଗ ବାହନ ସ୍ୱପ୍ୟସି ଯତ୍ ପ୍ରବୃତ୍ତ ସିନ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦ ପୁରୁଷଂ ତମଂ ଭଜାମି। ପନ୍ଥାସ୍ତ କୋଟି କୋଟି ପନ୍ଥା ନିର୍ଣ୍ଣୟ କଲେ ମଧ୍ୟ ଶତବର୍ଷ 100 କୋଟି ବର୍ଷ, ଖାଲି କୋଟିଏ ବର୍ଷ ନୁହଁ 100 କୋଟି ବର୍ଷ ଧରି ବାୟୁ ରଥାଭି ମନସ ମୁନିପୁଙ୍ଗ ବାହନ ବାୟୁ ବା ଆହୁରି ମନ ବେଗରେ ମଧ୍ୟ ଏତେ ମୁନିପୁଙ୍ଗବାନ ରହିଛନ୍ତି, ଯେତେ ବୈଜ୍ଞାନିକମାନେ ହେଲେ ମଧ୍ୟ ବୈଜ୍ଞାନିକମାନେ ତ ଏତେ ଉନ୍ନତ ନୁହନ୍ତି, ତାଙ୍କଠାରୁ ଆହୁରି ଉନ୍ନତ ହେଉଛନ୍ତି ମୁନିମାନେ ମନନଶୀଳ ମୁନି, ତାଙ୍କର ଯେଉଁମାନେ ମୁନିପୁଙ୍ଗବାନ ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରର ମୁନି ସେମାନେ ମଧ୍ୟ ସ୍ୱପି ଅସ୍ତି ପ୍ରପଦ୍ୟ ସିନ୍ନ ଅବିଚିନ୍ତ ତତ୍ତ୍ୱ, ତାଙ୍କ ପାଇଁ ମଧ୍ୟ ସେଇଟା ଅବିଚିନ୍ତ ହେଇଯିବ ଭଗବତ ତତ୍ତ୍ୱକୁ ବୁଝିବା। ତେଣୁ ଏ ଅଦ୍ୱୈତ ତତ୍ତ୍ୱକୁ ଆମେ ଦ୍ୱୈତ ଜ୍ଞାନରେ ବୁଝିପାରିବା ନାହିଁ, ତେଣୁ ସେଇ ତତ୍ତ୍ୱଟିକୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। ପରୀକ୍ଷିତ ମହାରାଜ ଭଗବାନଙ୍କ ଲୀଳାକୁ ଦେଖି ସେ ବହୁତ ଆନନ୍ଦରେ ଅଭିଭୂତ ହେଉଛନ୍ତି, ଖାଦ୍ୟ ପାନୀୟ ସବୁ ଭୁଲି ଯାଉଛନ୍ତି, ଭୋକ କ୍ଷୁଧା ନାହିଁ କି ତୃଷା ନାହିଁ ଶୁଣୁଛନ୍ତି। ତେଣୁ ଏଇଠି ସୁଖଦେବ ଗୋସ୍ୱାମୀ ଏହି ପରିପ୍ରେକ୍ଷୀରେ ଗୋଟେ ତତ୍ତ୍ୱଟି ଦେଇଛନ୍ତି, ଯାହାଙ୍କୁ ବର୍ତ୍ତମାନ ବାନ୍ଧି ନାହାନ୍ତି ଏପର୍ଯ୍ୟନ୍ତ, ବାନ୍ଧିବେ ପରେ, ବାନ୍ଧିବା ପାଇଁ ଚେଷ୍ଟା ଚାଲିଛି ବର୍ତ୍ତମାନ କରିବେ। ଆଉ ପୂର୍ବରୁ ଆମେ ଯେଉଁ କହିଥିଲେ ହାତରେ ଦୃଷ୍ଟି ଧରିକିରି ଅଭାବଗ୍ରତ ତାଙ୍କୁ ସବୁ ବହୁତ ପ୍ରକାର ଗାଳି ଦେଉଛନ୍ତି, ତେଣୁ କୃଷ୍ଣ କ'ଣ କରୁଛନ୍ତି ନା ସେ କହୁଛନ୍ତି ତୁମେ ବହୁତ ଡର ଲାଗୁଛି ତୁମେ ଏଇ ଦୃଷ୍ଟିକୁ ଫିଙ୍ଗି ଦିଅ କହିକିରି ଏସବୁ କଣ୍ଡନ କରୁଛନ୍ତି। ଡାଣ ହାତକୁ ଧରି ଦେଇଛନ୍ତି ମା, ତେଣୁ ବାମ ହାତର ପଛପଟେ ଆଖିକୁ ମଥୁଛନ୍ତି, କଣ୍ଡନ କରୁଛନ୍ତି, ଆଖିରୁ ସବୁ କଜଳ ସବୁ ବହି ଗାଲସାରା ତାଙ୍କର କପୋଳରେ କଳା ହେଇଯାଇଛନ୍ତି। ଏବଂ ସେହି ପରିସ୍ଥିତିରେ ବର୍ତ୍ତମାନ ମା ଚିନ୍ତା କରୁଛନ୍ତି ତାଙ୍କୁ ବାନ୍ଧିବି, ବାନ୍ଧି ନାହାନ୍ତି, ବାନ୍ଧିବା ପାଇଁ ଚେଷ୍ଟା କରିବେ। ସେ ମଧ୍ୟ ଗୋଟେ ଲୀଳା, ଯେତେ ଦୌଡ଼ି ବାନ୍ଧିବେ ସେଠି ଦୁଇ ଆଙ୍ଗୁଳ କମିଯିବ, ତେଣୁ ବାନ୍ଧିବା ଯେଉଁ ଚେଷ୍ଟା କରୁଛନ୍ତି ସେହି ପରିପ୍ରେକ୍ଷୀରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବାନ ତତ୍ତ୍ୱ ଜାଣିକରି ମଧ୍ୟ ମା ଜାଣିପାରୁ ନାହାନ୍ତି, କାରଣ ଭିତରେ ବିଶ୍ୱ ବ୍ରହ୍ମାଣ୍ଡ ଦେଖିଲେ ନା, ପାଟି ଭିତରେ ଛୋଟିଆ ପାଟି ତା ଭିତରେ ଏତେ ବିରାଟ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଏହାକୁ ଆମେ ବୁଝିପାରିବା ନାହିଁ। ତେଣୁକରି ଏଇଟାକୁ ଆମର ବୈଦିକ ଗ୍ରନ୍ଥକୁ କହୁଛନ୍ତି କ'ଣ ମାଇଥୋଲୋଜି, ମାଇଥୋଲୋଜି କହିଲେ ଏସବୁ କଳ୍ପନା, କାଳ୍ପନିକ ମାଇଥୋଲୋଜି, ଇଣ୍ଡିଆନ୍ ମାଇଥୋଲୋଜି ବୋଲି କହ, ମାଇଥୋଲୋଜି, ମାଇଥୋଲୋଜି ମାନେ ଇଏ 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 ପ୍ରକୃତ ବିଜ୍ଞାନ ନୁହଁ, ଇଏ ମିଥ୍ କଳ୍ପନା, ଯେମିତି ସିନେମାର ଆରମ୍ଭ ଲେଖା ହେଇଥିବ ଇଏ ହେଉଛି ସବୁ ମନଗଢ଼ା କଥା ସବୁ ରହିଛି ଏଥିରେ, ସେମିତି ଏଇଟା ମଧ୍ୟ ସବୁ ମନଗଢ଼ା ଜିନିଷ ସବୁ ରହିଛି। ଜଣେ ଆଚାର୍ଯ୍ୟ କୁହନ୍ତି ଯଦି ମନଗଢ଼ା କଥା ଏତେ ରହୁଛି ତାହେଲେ ତା ପାଇଁ କାହିଁକି ଏତେ ତପସ୍ୟା କରିବାକୁ ପଡ଼ିବ, ଜଣେ ଗୃହ ତ୍ୟାଗ କରି ମନେ ରହି ତପସ୍ୟା କରି ବହୁତ ପ୍ରକାର ତପସ୍ୟା ଶାରୀରିକ ବାର୍ଷିକ ମାନସିକ ଏସବୁ ତପସ୍ୟା କରି ଏସବୁ ଲେଖିବାର କ'ଣ ଆବଶ୍ୟକତା ରହିଛି, ଘର ଭିତରେ ରହିକି ତ ସବୁ ଲେଖିପାରନ୍ତି। ବିଜ୍ଞାନ ଯେଉଁ ଆମର ଫିଲ୍ମ ସବୁ ଲେଖା ହେଉଛି, ସୂରଦାସ ଯେଉଁ ସଙ୍ଗୀତ ରଚନା କରୁଛନ୍ତି, ଆପଣ ତ ଭକ୍ତ, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବହୁତ ବହୁତ କଥା ଲେଖୁଛନ୍ତି, ବହୁତ ରଚନା କରୁଛନ୍ତି ଲେଖୁଛନ୍ତି, କିନ୍ତୁ ଏଇଟା ହେଉଛି ଇଏ ହେଉଛି ଇତିହାସ, ଇଏ ଆମର ବୈଦିକ ଇତିହାସ, ଆମର ଯେଉଁ ତଥାଗତ ଇତିହାସ ରହିଛି ସେ ଇତିହାସରେ ଭୁଲ ରହିଛି, ଇତିହାସରେ ଭୁଲ ରହିଛି କାହିଁକି ନା ସେମାନେ 2000-2500 ବର୍ଷ ତଳର କଥା ଚିନ୍ତା କରିପାରୁନାହାନ୍ତି, ସବୁ କଳ୍ପନା କରି କହୁଛନ୍ତି। ଏଇଭଳି ଭାବରେ ମାନବ ସଭ୍ୟତା ଯେଉଁ ଥିଲା ସେମାନଙ୍କର ଏତେ ଜ୍ଞାନ ନଥିଲା, ସେମାନେ ଉଲଗ୍ନ ଭାବେ ରହୁଥିଲେ, ନିଆଁର ବ୍ୟବହାର ଜାଣିନଥିଲେ, ଏଇଭଳି ଭାବରେ ସେମାନେ କହୁଛନ୍ତି, ପ୍ରଭୁପାଦ କହୁଛନ୍ତି। ହଉ ଟିକେ ଭାଗବତ ଶୁଣନ୍ତୁ ଟିକେ ମଝିରେ ମଝିରେ, ତେଣୁ ଏଇ ଯେଉଁ ପ୍ରଭୁପାଦ ମହାରାଜ କହନ୍ତି ବିଶେଷ ଭାବରେ ଖ୍ରୀଷ୍ଟିଆନ ମାନେ ଭାବନ୍ତି ଆମେ ବହୁତ ବୁଦ୍ଧିମାନ, ଏଇ ଯେଉଁ ଭାରତୀୟ ମାନେ ଅଛନ୍ତି ସେମାନେ ସେ ପ୍ରକୃତରେ ଏତେ ବୁଦ୍ଧିମାନ ନୁହନ୍ତି, ତେଣୁ ତାଙ୍କର ଯେଉଁ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ 2000 ବର୍ଷ ପୂର୍ବରୁ ସେଇଠୁ ପ୍ରକୃତ ତାଙ୍କର ପ୍ରକୃତ ସେମାନେ ଭାବୁଛନ୍ତି ଆମେ ହେଉଛୁ ସିଭିଲାଇଜ ପର୍ସନ, ଆମେ ହେଉଛୁ ବହୁତ ଜ୍ଞାନୀ ବ୍ୟକ୍ତି, ଏମାନେ ସବୁ ଯେଉଁ ରହିଛନ୍ତି ଆମର ଯେଉଁ ଇତିହାସ ସବୁ ରହିଛି ଏବଂ ଦେଖିଲେ ସେମାନେ ବିଶ୍ୱାସ କରନ୍ତି ନାହିଁ, ଏଗୁଡ଼ା ସବୁ କଳ୍ପନା ଜିନିଷ, ଏମାନେ କେତେ ଆମଠୁ କେମିତି ଏତେ ଉନ୍ନତି ହୋଇପାରିବେ, ତାଙ୍କର ଧାରଣା ହେଉଛି ଏଇଟା, ତେଣୁକରି ସେ ଏସବୁକୁ ଗ୍ରହଣ କରନ୍ତି ନାହିଁ, କହୁଛନ୍ତି ମାଇଥୋଲୋଜି, ସେ କହନ୍ତି ସେମାନେ ସବୁ ଭାରତ ମାନେ ମନୁଷ୍ୟମାନେ ଆଦି ମାନବ ସବୁ ଥିଲେ, ଉଲଗ୍ନ ହୋଇକି ରହୁଥିଲେ, ଡ୍ରେସ୍ ଜାଣିନଥିଲେ, ପିନ୍ଧିବା ଜାଣିନଥିଲେ ଏବଂ ଅଗ୍ନିର ବ୍ୟବହାର ଜାଣିନଥିଲେ, ଏଇଭଳି ଭାବରେ ସେ ଇତିହାସ ସ୍ଥାପନ କରୁଛନ୍ତି। ଇତିହାସ ଇଏ ଇତିହାସ ହେଉଛି କାଳ୍ପନିକ ଇତିହାସ, କିନ୍ତୁ ଏଇ ଭୌତିକ ଜଗତ ଯେହେତୁ ମାଇକ ଜଗତ ସେଥିପାଇଁ ସତ୍ୟଟାକୁ ମିଥ୍ୟା ବୋଲି ଉପସ୍ଥାପିତ ହେଉଛି, ମିଥ୍ୟାଟାକୁ ସତ୍ୟ ବୋଲି ଉପସ୍ଥାପିତ ହେଉଛି,
ଆମେ ଯେଉଁ ଇତିହାସ ପଢ଼ୁଛେ ସ୍କୁଲ କଲେଜରେ ଆମେ ଯେଉଁ ଇତିହାସ ପଢ଼ୁଛେ ସେ ଇତିହାସ ହେଉଛି ବା ଭୂଗୋଳ ପଢ଼ୁଛେ ସବୁକିଛି ଭ୍ରମାତ୍ମକ ପ୍ରକୃତ ତଥ୍ୟଟା ସେଥିରେ କୁହାଯାଏ ନାହିଁ। ତେଣୁ ସେମାନେ ଗ୍ରହଣ କରିପାରନ୍ତି ନାହିଁ ଭାରତୀୟମାନେ ଏତେ ଉନ୍ନତ ହୋଇପାରିବେ ବୋଲି। ବେଦ ଯେଉଁ ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ପୂର୍ବର କଥା କୁହାଯାଇଛି ତାହା ନୁହଁ, କୋଟି କୋଟି ବର୍ଷ ପରେ କ'ଣ କୁହାଯିବ ତାହା ମଧ୍ୟ କୁହାଯାଇଛି। ତେଣୁ ଏଇ ଜିନିଷକୁ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। ଯେଉଁ ଆମର ଯେଉଁ ରହିଛନ୍ତି ଡାର୍ୱିନ୍ ଯେଉଁ ଦେଇଛନ୍ତି ଇଭଲ୍ୟୁସନ୍ ଥିଓରି, ସେ ଥିଓରିଟା କେଉଁଠୁ ସେ ନେଲେ? ସେ ଆମର ଏଇ ହିନ୍ଦୁ ଶାସ୍ତ୍ରରୁ ନେଇଛନ୍ତି, ଆମର ବୈଦିକ ଶାସ୍ତ୍ରରୁ ନେଇଛନ୍ତି। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି 84 ଲକ୍ଷ ଜୀବ ଅଛନ୍ତି, ସେ ସେଇଟାକୁ ତାକୁ ବୁଝିପାରିନାହାନ୍ତି, ନିଜ ଜ୍ଞାନ ମାଧ୍ୟମରେ ସେଇଟାକୁ ପ୍ରକାଶ କରିଛନ୍ତି ଯେ ଏଇଭଳି ଭାବରେ କ୍ରମ ଉନ୍ନତ ଯେଉଁ ହେଉଛି ବା ବିବର୍ତ୍ତମାନ ଯେଉଁ ହେଉଛି ତା ଦେହରେ ମଣିଷ କ'ଣ ମାଙ୍କଡ଼ ପରେ ଜଣେ ମଣିଷ ଜନ୍ମ ପ୍ରାପ୍ତ ହେଉଛି, ଏଇଭଳି ଭାବରେ ସେ ଗ୍ରହଣ କରିଛନ୍ତି। କିନ୍ତୁ ସେଇଟା ପ୍ରକୃତରେ କିଛି କାଂଶରେ କେତେକାଂଶରେ ସେଇଟା ଠିକ୍, ସେଇଟା ପୂର୍ଣ୍ଣ ଭାବରେ ଠିକ୍ ନୁହଁ। ମାଙ୍କଡ଼ ଯିଏ ଥିଲା ସିଏ ମାଙ୍କଡ଼ ତାପରେ ମନୁଷ୍ୟ ଜନ୍ମ ପାଇଲା, ଏଇଟା ଠିକ୍। କିନ୍ତୁ ମାଙ୍କଡ଼ ପୂର୍ବରୁ ଯେ ମନୁଷ୍ୟ ନଥିଲେ ତାହା ନୁହଁ। ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଇଛି ତୃତୀୟ ସ୍କନ୍ଧରେ ଆପଣ ଦେଖିବେ ବର୍ଣ୍ଣନା କରାଯାଇଛି 20 ପ୍ରକାର ସୃଷ୍ଟି ରହିଛି, ବ୍ରହ୍ମା ସୃଷ୍ଟି କରିଛନ୍ତି 20 ପ୍ରକାର ସୃଷ୍ଟି ରହିଛି। ଏକ ସମୟରେ ସବୁକିଛି ସୃଷ୍ଟି ହେଉଛି, 84 ଲକ୍ଷ ଜୀବ ସମସ୍ତେ ସୃଷ୍ଟି ହେଉଛନ୍ତି ଏକ ସମୟରେ। ତେଣୁ ଇଏ ଯେଉଁ ବୈଦିକ ସାହିତ୍ୟ ଏଇଟାକୁ ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ, ଏମିତିକି ଶିବଜୀ କହୁଛନ୍ତି ଯେ ଅହମ୍ ବ୍ୟକ୍ତି ସୁଖ ବେଦ୍ମି ବ୍ୟାସ ବ୍ୟତି ନ ବ୍ୟତିବା। ମୁଁ ଜାଣିଛି, ଭାଗବତ କଥା କହୁଛନ୍ତି ଅବଶ୍ୟ, ମୁଁ ଜାଣିଛି ଏବଂ ସୁଖ ଜାଣିଛନ୍ତି। କିନ୍ତୁ ବ୍ୟାସ ଯିଏକି ଭାଗବତ ରଚନା କରିଛନ୍ତି ସିଏ ଜାଣିଛନ୍ତି କି ନ ଜାଣିଛନ୍ତି ମୁଁ କହିପାରିବି ନାହିଁ, ପାର୍ବତୀଙ୍କୁ କହୁଛନ୍ତି। କାହିଁକି ନା ପାର୍ବତୀ ମା କହିବେ ଯେ ସିଏ ରଚନା କଲେ ନା ଭକ୍ତ୍ୟା ଭାଗବତମ ଗ୍ରାହ୍ୟ ନ ବୁଦ୍ଧିଆ ନ ଚଟିକା, ଭକ୍ତିରେ ହିଁ ଏ ଭାଗବତଙ୍କୁ ବୁଝି ହେବ, ବୁଦ୍ଧି ମାଧ୍ୟମରେ ବା ଟୀକା ମାଧ୍ୟମରେ ବୁଝି ହେବ ନାହିଁ। ତେଣୁ ସିଏ ତାଙ୍କ ବୁଦ୍ଧି ମାଧ୍ୟମରେ ସେଇଟାକୁ ପ୍ରକାଶ କରିଦେଲେ ଯେ ମାଙ୍କଡ଼ ପରେ ମନୁଷ୍ୟ ସୃଷ୍ଟି ହୋଇଛନ୍ତି, ତା ପୂର୍ବରୁ ମନୁଷ୍ୟ ନଥିଲା। ପ୍ରଥମେ କ'ଣ ୱାନ୍ ସେଲୁଲାର ଜୀବ ଥିଲେ, ୱାନ୍ ସେଲୁଲାର ଲିଭିଂ ଏଣ୍ଟିଟି ଥିଲେ, ତାପରେ ଆସ୍ତେ ଆସ୍ତେ ସମୟର ପରିବର୍ତ୍ତନ ସେସବୁ ଇଏ ହେଇକି ବିବର୍ତ୍ତମାନ ହୋଇକି ଆସ୍ତେ ଆସ୍ତେ ସେମାନେ ମାଙ୍କଡ଼ରେ ପରିଣତ ହେଲେ, ତାପରେ ମନୁଷ୍ୟ ସୃଷ୍ଟି ହେଲେ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଆମେ ତ ଏପଟେ ଦେଖୁନାହିଁ ଗୋଟେ ମାଙ୍କଡ଼ ଗୋଟେ ମନୁଷ୍ୟକୁ ଜନ୍ମ କଲା ବୋଲି, ଯଦି ମାଙ୍କଡ଼ ମନୁଷ୍ୟ ସୃଷ୍ଟି କଲା ତାପରେ କ'ଣ ମନୁଷ୍ୟ କ'ଣ ଆଉ ସୃଷ୍ଟି କରୁଛି, ଆଉ କିଛି ନୂଆ ଜିନିଷ ହେଉନି କାହିଁକି? ତେଣୁ ଏଇ 84 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି ଏକ ସମୟରେ ବ୍ରହ୍ମା ସବୁ ସୃଷ୍ଟି କରିଛନ୍ତି। ଭାଗବତ ସୃଷ୍ଟି ତତ୍ତ୍ୱରେ ତୃତୀୟ ସ୍କନ୍ଧରେ ଆରମ୍ଭ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଭୌତିକ ଜଗତ ସୃଷ୍ଟି କରୁଛନ୍ତି, ବ୍ରହ୍ମା ତାକୁ ବିସ୍ତାର କରୁଛନ୍ତି, ତାକୁ ସବୁ ବିଶେଷ ଭାବରେ ଗୁଣ ବୈଷମ୍ୟମ ଏଇଟାକୁ କ'ଣ ବିସ୍ତାର ବୋଲି କୁହାଯାଉଛି। ଗୁଣର ପରିମାଣ ଦେଇକରି ଆପଣଙ୍କର ଯେଉଁ ରହିଛି ଭୂମି ଟିକେ ଅଧିକା କରିଦେଲେ ମାନବ ସୃଷ୍ଟି ହେଲା, ଭୂମିରେ ସେ ରହିଲା। ଜଳ ଟିକେ ଅଧିକା କରିଦେଲେ, ଜଳ ପରିମାଣ ଅଧିକା କରିଦେଲେ ସେ ଜଳ 9 ଲକ୍ଷ ପ୍ରକାର ଜଳଜୀବ କରିଦେଲେ। ସେଇଭଳି ଭାବରେ ଆକାଶ ପରିମାଣ ଅଧିକା କରିଦେଲେ 30 ଲକ୍ଷ ପ୍ରକାର ସୃଷ୍ଟି କରିଦେଲେ କ'ଣ ପକ୍ଷୀ, ପକ୍ଷୀ ନାମ 30 ଲକ୍ଷ ଆଣି ନା 10 ଲକ୍ଷ ଆଣି 10 ଲକ୍ଷ ପ୍ରକାର ପକ୍ଷୀ। ତେଣୁ ଏଇଭଳି ଭାବରେ ଏଇ ତାରତମ୍ୟ କରି ବିଭିନ୍ନ ପ୍ରକାର 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କରିଛନ୍ତି ବ୍ରହ୍ମା। ତେଣୁ ଏଇ ଯେଉଁ ବୈଦିକ ଗ୍ରନ୍ଥ ଏଇଟାକୁ ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ ସୋର୍ସରୁ ବୁଝିଲେ ହେବ, ଆମେ ନିଜେ ଜ୍ଞାନ ଅଛି ଆମେ ବୁଝିକି ଜାଣିଯିବା ତାହା ନୁହଁ, ବୁଝିପାରିବା ନାହିଁ। ତେଣୁ ଏଇଟାକୁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ଚ୍ୟାଲେଞ୍ଜ କରି ବୁଝିବାର ନାହିଁ, ତାଙ୍କୁ ପ୍ରଣିପାତ କରି ତାଙ୍କ ପାଖରେ ସେବା କରି ନତମସ୍ତକ ହେଲେ ଯାଇକି ସେଇଟା ଜ୍ଞାନଟା ଆସିବ, ନହେଲେ ତ ସିଏ ତ ଉପରେ ରହିଗଲେ ଆଉ ସେ ଜ୍ଞାନଟା ଅବତରଣ କରିବ, ଜ୍ଞାନଟା ଉପରକୁ ଯାଏ ନାହିଁ। ବର୍ତ୍ତମାନ ଯେଉଁ ବୈଜ୍ଞାନିକମାନଙ୍କର ହେଉଛି ଜ୍ଞାନ ଉପରଟା, ସେଇଟାକୁ ଆରୋହଣ କଥା ବୋଲି କୁହାଯାଉଛି, ଆମେ ନିଜେ ରିସର୍ଚ୍ଚ କରି ଜାଣିବୁ ଆରୋହଣ କଥାରେ, ଏ ପନ୍ଥାରେ ପ୍ରକୃତ ଜ୍ଞାନକୁ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଭଗବାନଙ୍କର ବିଷୟରେ ତତ୍ତ୍ୱଟାକୁ ଏଠି ସୁଖଦେବ ଗୋସ୍ୱାମୀ ଛାଡ଼ୁଛନ୍ତି, ପରୀକ୍ଷିତ ମହାରାଜଙ୍କ ପାଖରେ ତାଙ୍କ ମାଧ୍ୟମରେ ଆମ ସମସ୍ତଙ୍କ ପାଖକୁ ଛାଡ଼ୁଛନ୍ତି। ଭଗବତ ତତ୍ତ୍ୱ ଅଦ୍ୱୈତ ତତ୍ତ୍ୱ, ତାଙ୍କର ଅନ୍ତର ନାହିଁ କି ବାହାର ନାହିଁ, ନ ଚାନ୍ତର୍ ନ ବହିର୍ଦଶ୍ୟ। ତାଙ୍କର ଉତ୍ତରରେ ଆଉ ଗୋଟେ କଥା ଆମର ଜଣେ କହୁଛନ୍ତି ଆଚାର୍ଯ୍ୟ ଅଷ୍ଟିକାରୀ କହୁଛନ୍ତି ବୃହତ୍ କ୍ରମ ସନ୍ଦର୍ଭରେ ଯୁବସେନ କହୁଛନ୍ତି ଯଶ ନ ଚ ଅନ୍ତ ପ୍ରାକୃତବତ୍ ଧାତୁ ସମ୍ବନ୍ଧ ନ। ଆମର ଯେମିତି ଶରୀରରେ ଧାତୁ ରହିଛି, ତିନୋଟି ଧାତୁରେ ଆମ ଶରୀର ସୃଷ୍ଟି ହୋଇଛି, କଫ ବାତ ପିତ୍ତ ତିନୋଟି ଧାତୁରେ ତିଆରି ହୋଇଛି, କିନ୍ତୁ ଭଗବାନ ଶରୀର ସେଭଳି ନୁହଁ। ତାଙ୍କର ବାହାରେ ଯାହା ଦେଖୁଛେ ଭିତରେ ମଧ୍ୟ ସେଇ ଜିନିଷ ସଚ୍ଚିଦାନନ୍ଦ ଶରୀର ଆମେ ଚିନ୍ତା କରିପାରିବା ନାହିଁ। ଆମେ ଆମ ଆମର କ'ଣ ଆମର ଜ୍ଞାନରେ ଆମେ ଚିନ୍ତା କରୁଛେ ଆମ ଶରୀର ଏଇଭଳି ଭାବରେ, ତାଙ୍କର ମଧ୍ୟ ସେଇଭଳି ଭାବରେ। ଏଟା ଭଗବତ ଗୀତାରେ ଭଗବାନ ନବ ମଧ୍ୟରେ କହିଲେ ଅବଜାଣନ୍ତି ମା ଗୁଡ଼ା ମାନସିଂ ତନୁମା ଆଶ୍ରିତମ। ମୂର୍ଖ ବ୍ୟକ୍ତିମାନେ ଯଦିଓ ସେମାନେ ବୁଦ୍ଧିମାନ ହେଲେ ମଧ୍ୟ ସେମାନେ ଭାବନ୍ତି ଇଏ ଆମ ଭଳି ଜଣେ ମନୁଷ୍ୟ। ତେଣୁ ଭଗବାନଙ୍କର ଯେଉଁ ଲୀଳା ସବୁ ଅଛି ସେମାନେ ତାଙ୍କର ଯେଉଁ ରାସନାଲ ରାସନାଲ ଇରେସନାଲ ଦୁଇଟା ଜିନିଷ କହୁଛନ୍ତି, ରାସନାଲ ରେସନିଂ ରେସନିଂ କରୁଛନ୍ତି, ଏଇଟା ସମ୍ଭବ ଏଇଟା ଅସମ୍ଭବ। ତାଙ୍କର ରେସନ ରେସନିଂ କହିଲେ କ'ଣ ନା ବୁଦ୍ଧି ମାଧ୍ୟମରେ, ବୁଦ୍ଧି ମାଧ୍ୟମରେ ଏତିକି ହେଇପାରିବ, ବୁଦ୍ଧିର ଉର୍ଦ୍ଧ୍ୱର ଜିନିଷଟାକୁ ସେମାନେ କହିଲେ ଇରେସନାଲ ବି କହୁଛନ୍ତି। ପାଗଳ ମଧ୍ୟ ଇରେସନାଲ ଏବଂ ଭକ୍ତ ମଧ୍ୟ ଇରେସନାଲ। ଭାଗବତ ଭାଗବତ ତୃତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ କଥା କହୁଛନ୍ତି, ବିଦୁର କହୁଛନ୍ତି ଯେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, କ'ଣ ସେମାନେ ଦୁଇ ପ୍ରକାର ବ୍ୟକ୍ତି ସୁଖରେ ରହନ୍ତି, କିଏ କିଏ ସେମାନେ ନା ଯେଉଁମାନେ କ'ଣ ଯଶ ମୂଳତମ ଲୋକେ, ଯେଉଁମାନେ ମୂର୍ଖ ଅତ୍ୟନ୍ତ ମୂର୍ଖ ସେମାନେ, ଯଶ ବୁଦ୍ଧି ପରଙ୍ଗତ ଯେଉଁମାନେ ବୁଦ୍ଧି ବୁଦ୍ଧିରେ ପରଙ୍ଗତ ମାନେ ତ୍ରିଜଗତରୁ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇଛନ୍ତି, ବୁଦ୍ଧି ପରଙ୍ଗତ ତାବୁବହୁ ସୁଖ ମେଧେତେ, ଏଇ ଦୁଇ ଜଣ ସୁଖ ପାଆନ୍ତି ପ୍ରାପ୍ତ ହୁଅନ୍ତି। କ୍ଲେଶନ୍ତି ଅନ୍ତରିତ ଜନା, ଆ ଭିତରେ ଯେଉଁମାନେ ରହିଲେ ସେମାନେ କଷ୍ଟ ପାଇବେ, କାହିଁକି ଆପଣଙ୍କ ପ୍ରଶ୍ନର ଉତ୍ତର ଏଇଠି ରହିଛି, କାହିଁକି ନା ମୂଢ଼ତମ ଲୋକ ତାର ଜ୍ଞାନ ନାହିଁ, ମୂର୍ଖ ଏଇଠି ରହିଛି, ତେଣୁ ସେ ବୁଝିପାରୁ ନାହିଁ ଜିନିଷ କଥା, ତେଣୁ ସୁଖକୁ ଦୁଃଖ ବୋଲି ଭାବୁଛି ବା ଦୁଃଖକୁ ସୁଖ ବୋଲି ଭାବୁଛି। ଆଉ ଯଶ ମୂଢ଼ ବୁଦ୍ଧି ପରତମ ପରମ୍ଗତ ଯେଉଁମାନେ ତ୍ରିଗୁଣ ଉର୍ଦ୍ଧକୁ ଗଲେଣି, ତେଣୁ ସେମାନେ ବହୁତ ସ୍ଥିତିରେ ନାହାନ୍ତି, ତେଣୁ ସେମାନେ ବହୁତ ସୁଖମୟ ଦେଖେ, ସେମାନେ ସବୁବେଳେ ଆନନ୍ଦ ରହିଛି, କାରଣ ଆମେ ସମସ୍ତେ ଆନନ୍ଦମୟ, ଭଗବାନ ଯେଉଁଭଳି ଭାବରେ ଆନନ୍ଦମୟ ଆମେ ସେଇଭଳି ଭାବରେ ଆନନ୍ଦମୟ, ତେଣୁ ଏମାନେ ଦୁଇ ଜଣ ଆନନ୍ଦରେ ରହୁଛନ୍ତି। କ୍ଲେଶନ୍ତି ଆନ୍ତରିତ ଜନା, ଆ ଭିତରେ ଯେଉଁମାନେ ରହିଲେ ସେମାନେ କଷ୍ଟ ପାଉଛନ୍ତି, କ୍ଲେଶନ୍ତି ଆନ୍ତରିତ ଜନା। ତେଣୁ ଏଇ ଯେଉଁ ଭଗବାନଙ୍କର ଯେଉଁ ଶରୀର ଇଏ ଧାତୁ ସମ୍ବନ୍ଧ କରାଯାଇଛି, କ'ଣ ପ୍ରାକୃତ ଧାତୁ ସମ୍ବନ୍ଧ ମନା କରାଯାଇଛି, ଧାତୁ ମାନେ ଆମର ଯେମିତି କଫବାତ ପିତ୍ତ ଶରୀରଟି ତିନୋଟି ଧାତୁରେ ତିଆରି, କଫବାତ ପିତ୍ତ ଭଗବାନଙ୍କର ସେଭଳି ଶରୀର ନୁହଁ। ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦ, ସଚ୍ଚିତ ଏବଂ ଆନନ୍ଦ, ସତ୍ କହିଲେ ସବୁବେଳ ପାଇଁ ଅଛି ଶରୀର, ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ। ଆମେ କ'ଣ ବ୍ରହ୍ମାଙ୍କ ବାରଣରେ ସମସ୍ତେ ଆମେ ଜନ୍ମ ହେଉଛେ ଅବୋଧ ଜାତ ବୋଲି କୁହାଯାଇଛି, ଅବୋଧ ଜାତ ଭାଗରେ ବର୍ଣ୍ଣନା କରାଯାଇଛି, ସେଗୁଡ଼ି ଅଛନ୍ତି ପରାଭବ ସ୍ଥାବତ ଅବୋଧ ଜାତ, ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଋଷଭଦେବ କହୁଛନ୍ତି। ବ୍ରହ୍ମା ମଧ୍ୟ ଅଜ୍ଞାନରେ ଜାତ ହେଉଛନ୍ତି ପରାଭବ, ତେଣୁ ସେମାନଙ୍କର ସବୁବେଳେ ଫେଲ୍ୟୁର ହେବ, ସବୁକିଛି ତାଙ୍କର କ'ଣ ବିଫଳ ହେବ, ଅବୋଧ ଜାତ। ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ତ୍ଵ, ଆତ୍ମତତ୍ତ୍ଵ ବିଷୟରେ ଯେତେବେଳେ ପର୍ଯ୍ୟନ୍ତ ବିଚାର କରାଯାଏ ନାହିଁ, ଜିଜ୍ଞାସା କରାଯାଏ ନାହିଁ, ସେତେଦିନ ପର୍ଯ୍ୟନ୍ତ ଯେତେ ନୋବେଲ ପ୍ରାଇଜ୍ ପାଆନ୍ତୁ ଯାହା ପାଆନ୍ତୁ, ବିଶ୍ୱ ଭଗବାନଙ୍କର ଅବତାର ସେ କହୁଛନ୍ତି ପରାଭବ ସ୍ଥାବତ ଅବୋଧ ଜାତ, ସବୁକିଛି ତାଙ୍କର ପରାସ୍ତ ହୋଇଯିବ। ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ତ୍ଵ, ଆତ୍ମତତ୍ତ୍ଵ ଜିଜ୍ଞାସା ହେଉନାହିଁ ମାନେ ତାହେଲେ ତାଙ୍କର ସବୁକିଛି ପରାସ୍ତ ହୋଇଯିବ। ତେଣୁ ଇଏ ଯେଉଁ ଆମର ଶରୀର ଭଗବାନ ଶରୀର ହେଉଛି ସଚ୍ଚିଦାନନ୍ଦ ଶରୀର, ସତ୍ ଚିତ୍ ଏବଂ ଆନନ୍ଦ ବସ୍ତୁ, ଏଇଟା ହେଉଛି ଭୌତିକ ଜଗତର ହେଉଛି ଜଷ୍ଟ ବିପରୀତ, ଭୌତିକ ଜଗତ ହେଉଛି ଅସତ୍ ବସ୍ତୁ। ଅସତ୍ କହିଲେ ଇଏ ଗୋଟେ ସମୟରେ ସୃଷ୍ଟି ହେଉଛି, କିଛି କାଳ ରହୁଛି, ତାପରେ ଧ୍ୱଂସ ହେଉଛି, ଇଏ ହେଉଛି ଅସତ୍, ଏଇ ମିଥ୍ୟା ନୁହଁ କିନ୍ତୁ ଅସତ୍। ଯେଉଁମାନେ ମାୟାବାଦୀମାନେ ସେମାନେ କହନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, କିନ୍ତୁ ଆମର ବୈଷ୍ଣବ ଫିଲୋସଫି ହେଉଛି ନା ବ୍ରହ୍ମ ସତ୍ୟ ଜଗତ ମଧ୍ୟରେ ସତ୍ୟ କିନ୍ତୁ ଅସତ୍, ଅସତ୍ କହିଲେ ଏ ସବୁବେଳ ପାଇଁ ରହିବ ନାହିଁ, ଏଇଟା ସବୁବେଳ ପାଇଁ ନଥିଲା ଭୌତିକ ଜଗତ, ସୃଷ୍ଟି ହେଉଛି କିଛି କାଳ ରହୁଛି ପୁଣି ଧ୍ୱଂସ ହେଉଛି। ଏ ଯେଉଁ କିଛି କାଳ କହିଲେ ମାନେ 100 ବର୍ଷ କି 200 ବର୍ଷ ବା 100,00,000 ବର୍ଷ କୋଟି ବର୍ଷ, ତା ନୁହଁ, କୋଟି କୋଟି ବର୍ଷ। ବ୍ରହ୍ମାଙ୍କର ଗୋଟିଏ ଆୟୁଷ ପରିମାଣ କେତେ? ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ। ଆମେ ସେଇଟା ବୁଝିପାରିବା କି? ଆମେ ଆମ ହିସାବରେ ବୁଝିବା ନା 432 କୋଟି ପ୍ରଭୁଙ୍କର 40 ତାଙ୍କର ଇଏ ତାଙ୍କର ତାଙ୍କ ଭାଗବତ ଅଲଗା, ସେ ଟିକେ ଧୀର ସ୍ତରରେ କଥା କହିପାରୁନାହାନ୍ତି, ସେ ଯେ ଏତେ ଡିଷ୍ଟର୍ବାନ୍ସ ହେଉଛି ସେଇଟା ବୁଝିପାରୁନାହାନ୍ତି। ଆଉ ମୁଣ୍ଡ କାମ କରି ବୃଦ୍ଧ ହେଇଗଲେ ଜ୍ୟେଷ୍ଠ ବୁଦ୍ଧି ପରଙ୍ଗତ, ସିଏ ଆଉ ଏ ଚିନ୍ତାଧାରା ନାହାନ୍ତି ତାଙ୍କର। ଦେଖ ସେ ଯେଉଁ 432 + 432 864 କୋଟି ଦିନ ରାତିର ପରିମାଣ, ଇଏ ଆକୁ 30 ଗୁଣିବା ହେଲେ ଗୋଟେ ମାସ ହେବ, ତାକୁ 12 ଗୁଣିଲେ ଗୋଟେ ବର୍ଷ ହେବ, ତାକୁ 100 ଗୁଣିଲେ ଯାଇକି 100 ବର୍ଷ। କେତେ କୋଟି ହିସାବ କରନ୍ତୁ, କେତେ କୋଟି ହେଲାଣି। ତେଣୁ ଇଏ ଯେଉଁ ଯେଉଁ ରହିଛି ଏ ଭୌତିକ ଜଗତ ଯେଉଁ ରହିଛି ଏ ଅସତ୍, ସେତିକି କୋଟି ବର୍ଷ ଏଇଟା ରହିବ, ତାପରେ ଧ୍ୱଂସ ହେଇଯିବ। ବ୍ରହ୍ମାଙ୍କର ଗୋଟେ ଦିନରେ ମଧ୍ୟ ଧ୍ୱଂସ ହୁଏ, ସେ ଧ୍ୱଂସଟା ଯେଉଁ ହୁଏ ସେ ଆଂଶିକ ପ୍ରଳୟ, 4 ପ୍ରକାର ପ୍ରଳୟ ରହିଛି ଭାଗବତ ଦ୍ୱାଦଶ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି, 4 ପ୍ରକାର ପ୍ରଳୟ ରହିଛି। ତେଣୁ ବ୍ରହ୍ମାଙ୍କର ରାତ୍ରିରେ ଯେଉଁ ପ୍ରଳୟଟା ହୁଏ ସେଇଟା ସ୍ୱର୍ଗଲୋକ ପର୍ଯ୍ୟନ୍ତ ଯାଏ, ସ୍ୱର୍ଗଲୋକରେ ଏଇଟା ଭୂଲୋକ, ଭୂଲୋକ ତାପରେ ଭୂଗୋଲୋକ ତାପରେ ସ୍ୱର୍ଗଲୋକ ତାପରେ ମହତ୍ ଲୋକ। ତେଣୁ ସ୍ୱର୍ଗଲୋକରେ ପର୍ଯ୍ୟନ୍ତ ଯେତେବେଳେ ପ୍ରଳୟଟି ଯାଏ ଏତେ ତାପ ହୁଏ, ତାପ ହୁଏ। ମହତ୍ ଲୋକରେ ସବୁ ରହିଛନ୍ତି ଭୃଗୁ ଆଦି ଋଷିମାନେ ରହିଛନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି। ଭୃଗୁ ଆଦି ଋଷିମାନେ ଏତେ ତାପିତ ହୁଅନ୍ତି, ଏତେ ଉତ୍ତାପ ହୁଏ, ସେମାନେ ରହିପାରନ୍ତି ନାହିଁ। ତେଣୁ ତା ଉପର ଲୋକ ଯେଉଁ ରହିଛି ଜନଲୋକ, ସେମାନେ ସେଠିକି ଯାଆନ୍ତି। ତାପରେ ଯେତେବେଳେ ବ୍ରହ୍ମାଙ୍କର ପୁଣି ଗୋଟେ ଦିନ ଆସିବ, ରାତି ସରିଗଲା ପରେ ଦିନ ଆସିବ, ସେତେବେଳେ ପୁଣି ସୃଷ୍ଟି ଆରମ୍ଭ ହେବ। ତେଣୁ ଏହିଭଳି ଭାବରେ ଅସତ୍ ବୋଲି କୁହାଯାଉଛି। ଏବଂ ବ୍ରହ୍ମାଙ୍କର ଯେତେବେଳେ 100 ବର୍ଷ ହୋଇଯିବ, ପୂର୍ଣ୍ଣ ପ୍ରଳୟ ହୋଇଯିବ, ବ୍ରହ୍ମାଣ୍ଡ ସବୁକିଛି ଧ୍ୱଂସ ହୋଇଯିବ। ତେଣୁ ଇଏ ହେଉଛି ଅସତ୍, ଏବଂ ଭୌତିକ ଜଗତ ହେଉଛି ଅଚିତ ଅଜ୍ଞାନମୟ ଜଗତ। ଅଜ୍ଞାନ କହିଲେ ଆମେ ସେଦିନ କହୁଥିଲେ 7, 4, 5 ଅବିଦ୍ୟା ରହିଛି, ଏ ଅଜ୍ଞାନ। ବ୍ରହ୍ମାଙ୍କର ସୃଷ୍ଟି କରୁଛନ୍ତି, 5 ଅଜ୍ଞାନ ସୃଷ୍ଟି କରୁଛନ୍ତି, ବିଦ୍ୟା ଅବିଦ୍ୟା ସୃଷ୍ଟି କରୁଛନ୍ତି। ତେଣୁକରି ବେଦରେ କୁହାଯାଇଛି ତମସୋମା ଜ୍ୟୋତିର୍ଗମୟ, ଅନ୍ଧକାରର ନା ଆଲୋକକୁ ଆସ, ଅନ୍ଧକାରର ଅଜ୍ଞାନ ଭିତରେ ଭୌତିକ ଜଗତ ହେଉଛି ଅନ୍ଧକାରମୟ। ସେଥିପାଇଁ ଏଠି ସବୁ ଆଲୋକର ବ୍ୟବସ୍ଥା ରହିଛି, ସୂର୍ଯ୍ୟ ଚନ୍ଦ୍ର ସବୁ ଆବଶ୍ୟକତା ରହିଛି। ତେଣୁ ଯେହେତୁ ଚିତ୍ ଜଗତ ସେଇଟା ଅନ୍ଧକାରମୟ ନୁହଁ, ତେଣୁ ସେଠି ଆଲୋକର ଆବଶ୍ୟକତା ନାହିଁ। ସେଥିପାଇଁ ଭଗବତ ଗୀତା 15 ଭଗବାନ କହିଲେ ନ ତ ଭାସତି ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ତେଣୁ ସେଠି ଗଲେ ସେଠି ସୂର୍ଯ୍ୟ ଆଉ ଚନ୍ଦ୍ରର ଆବଶ୍ୟକତା ହୁଏ ନାହିଁ, ସେଠି ସ୍ୱୟଂ ଉଦ୍ଭାସିତ। ସୂର୍ଯ୍ୟ ଲୋକରେ କ'ଣ ଆଉ ସୂର୍ଯ୍ୟର ଆବଶ୍ୟକତା ରହିଛି କି? ସୂର୍ଯ୍ୟ ଲୋକମାନେ ସେଠି ଆଲୋକ ରହିଛି, ସେଠି ଅନ୍ଧକାର ନାହିଁ, ସୂର୍ଯ୍ୟ ଲୋକରେ ଅନ୍ଧକାର ନାହିଁ। ତେଣୁ ସେଇଭଳି ଭାବରେ ଚିତ୍ ଜଗତରେ ମଧ୍ୟ ସେଭଳି ଭାବରେ ଅନ୍ଧକାର ନାହିଁ, ନ ତ ଆବଶ୍ୟକତା ନାହିଁ, ସୂର୍ଯ୍ୟ ଚନ୍ଦ୍ରର ଆବଶ୍ୟକତା ନାହିଁ, ବିଜୁଳିର ଆବଶ୍ୟକତା ନାହିଁ। ଆମର ବିଜୁଳି ବନ୍ଦ ହୋଇଗଲା, ଆମେ ସବୁ କାମ ବନ୍ଦ ହୋଇଗଲା, କିନ୍ତୁ ସେଠି କିଛି ଅସୁବିଧା ନାହିଁ, କିଛି ଆବଶ୍ୟକତା ନାହିଁ ସେସବୁ। ତେଣୁ ସଚିତ ଆନନ୍ଦ, ଭଗବାନ ହେଉଛନ୍ତି ଆନନ୍ଦ ଘନ, ସେଥିପାଇଁ ଆମେ ଖୋଜି ବୁଲୁଛୁ ଆନନ୍ଦ, କାହିଁକି ଆମେ ଚାହୁଁନୁ ଦୁଃଖ ନା? ଆମେ ହେଉଛୁ ଯେହେତୁ ଆମର ସ୍ୱରୂପତଃ ସ୍ୱଭାବ ହେଉଛି ଆମେ ଆନନ୍ଦମୟ, ଆନନ୍ଦମୟ ଧ୍ୟାସା ଯେଉଁଠି ବେଦାନ୍ତ ସୂତ୍ର ରହିଛି, ଆମେ ହେଉଛି ପ୍ରକୃତ ଆନନ୍ଦମୟ, ସେଥିପାଇଁ ଆମେ ଖୋଜି ବୁଲୁଛୁ ଆନନ୍ଦ। କିନ୍ତୁ ଏ ଭୌତିକ ଜଗତ ହେଉଛି ନିରାନନ୍ଦ, ଦୁଃଖାଳୟ ଅଶାଶ୍ୱତ, ଏଇଠି ଦୁଃଖାଳୟ। ଭୌତିକ ଜଗତ ସୃଷ୍ଟି ହେଲା ଦୁଃଖ ପାଇଁ, ମାନେ ନିରାନନ୍ଦ ପାଇଁ ସୃଷ୍ଟି ହେଇଛି। ତେଣୁ ଆମେ ଶରୀର ପ୍ରାପ୍ତ ହେଇଛେ ଅସିତ, ଅସତ୍, ଅଚିତ ଏବଂ ନିରାନନ୍ଦମୟ ଶରୀର। ତେଣୁ ଆମେ ଏଇ ହିସାବରେ ଚିନ୍ତା କରୁଛେ, ଭଗବାନଙ୍କୁ ଚିନ୍ତା କରୁଛେ। ତେଣୁ ଏଠି କହୁଛି ନା ସିଏ ନ ଚାନ୍ତ ନ ବହି ଅର୍ଥ ହେଉଛି ଯଶ ନ ଚାନ୍ତ ପ୍ରାକୃତିକ ଧାତୁ ସମ୍ବନ୍ଧ ନ ବହି ନ ଚାନ୍ତ ନ ବହି ବହି କହିଲେ ବହି କହିଲେ ଆମେ ଦେଖୁଛେ ଶରୀର ଦେଖୁଛେ ତ୍ୱକ ଦେଖୁଛେ ଚର୍ମ ଦେଖୁଛେ ଏସବୁ ତ୍ୱଗାଦି ସମ୍ବନ୍ଧ ବି ନାହିଁ। ଶରୀର ଯେଉଁ ଇଏ ଯେଉଁ ଚର୍ମ, ଏ ଚର୍ମଟା ଅଲଗା, ଆଉ ଭିତର ବସ୍ତୁ ଅଲଗା ରହିଛି, ଭିତର ହେଉଛି ଅଲଗା ବାହାର ହେଉଛି ଅଲଗା, ଆମର ଭିତର ହେଉଛି ଅଲଗା ବାହାର ହେଉଛି ଅଲଗା, କିନ୍ତୁ ଭଗବାନଙ୍କୁ ସେସବୁ ନାହିଁ। ଭଗବାନଙ୍କ ନ ଚାହାନ୍ତର ନ ବହିର୍ଦ୍ଦଶ୍ୟ, ତାଙ୍କର ଅନ୍ତର ଭିତରେ କୌଣସି ତଫାତ ନାହିଁ। ସେହିଭଳି ଭାବରେ ମୁଁ ଏଇଟା ପଢ଼ୁଥିଲି, ଆପଣ ଡାକ୍ତରଖାନା ପଳେଇ ଆସିକି ମୁଁ ଏଇଟା ଲେଖୁଥିଲି, ଆଉ ଟିକେ ରହିଗଲା ଅଧ ରହିଗଲା। ତେଣୁ ତାଙ୍କର ଯଶାନ୍ତର ବହି ଆନନ୍ଦ ଘନତ୍ଵା, ତାଙ୍କର ହେଉଛି ଆନନ୍ଦ ଘନ ସେ, ଆମେ ହେଉଛେ ଜଷ୍ଟ ବିପରୀତ, ଆମେ ହେଉଛି ନିରାନନ୍ଦ, ଆନନ୍ଦ ପାଉନି, ଖୋଜି ବୁଲୁଛେ ଆମେ ଆନନ୍ଦ କେଉଁଠି ଅଛି, ଆନନ୍ଦ ଅନୁସରଣ କରୁଛେ। କିନ୍ତୁ ଭଗବାନଙ୍କର ଆନନ୍ଦ ଅନୁସରଣ କରିବା ଦରକାର ନାହିଁ, ସେ ଚାହିଁଲେ ମଧ୍ୟ ଦୁଃଖ ପାଇପାରିବେ ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ଟିକେ ଦୁଃଖ, ଯେମିତି କୁହାଯାଏ ସୂର୍ଯ୍ୟଙ୍କୁ ଯଦି କୁହାଯିବ ସେ ସୂର୍ଯ୍ୟ କହିବେ ମୁଁ ଟିକେ ଅନ୍ଧକାର ଟିକେ ଦେଖନ୍ତି, ସେ ଦେଖିପାରିବେ ଭଗବାନ ଅଛନ୍ତି ସଚ୍ଚିଦାନନ୍ଦ ଘନ, ସେ କେବେ ନିରାନନ୍ଦ ହୋଇପାରିବେ ନାହିଁ। ତେଣୁ ଆନନ୍ଦ ଘନ ଅନ୍ତର୍ବହି ଏକ ରୂପତ୍ତମ ନା ଅନ୍ତର୍ ବହି ଯଶ ନ ପୂର୍ବଂ ନା ବି ଯାହା ପୂର୍ବଂ କହିଲେ ଯାହାଙ୍କର ଆରମ୍ଭ ନାହିଁ ଆଦି ନାହିଁ ପୂର୍ବ, ଆମର ପୂର୍ବ ରହିଛି ଆମର ଜନ୍ମ ହେଲା ସେଇଟା ପୂର୍ବ ବୋଲି କୁହାଯାଉଛି, ଆମର ଏଇଠି ଜନ୍ମ ହେଲେ, କିନ୍ତୁ ଭଗବାନଙ୍କର କୌଣସି ନାହିଁ। ଆମେ ସେଇଥିପାଇଁ ଚିନ୍ତା କରୁଛେ କେବେ ଆରମ୍ଭ ହେଲା, ଆମେ କେବେ ବୌଦ୍ଧିକ ଜଗତ ପତନ ହେଲେ, ଭଗବାନ କେବେ ସୃଷ୍ଟି ହେଲେ, ଏ ଆରମ୍ଭଟା କହୁଛେ କ'ଣ, ପୂର୍ବଟା କହୁଛେ, ପୂର୍ବଟା କ'ଣ, କାରଣ ଆମର ସେଇ ଦ୍ୱୈତ ଚିନ୍ତାରେ ଅଛେ, ଆମ ଦ୍ୱୈତ ଚେତନାରେ ଅଛେ, ଆମେ ସବୁବେଳେ ଚିନ୍ତା କରୁଛେ କେଉଁଠୁ ଆରମ୍ଭ ହେଲା। ଭଗବତ ଗୀତାରେ ଭଗବାନ କହିଲେ ଆଦ୍ୟ ଅନ୍ତବନ୍ତ କୁହନ୍ତେ, ଭୌତିକ ଜଗତ ହେଉଛି ଆଦି ଅଛି ଅନ୍ତ ରହିଛି, ଆଦ୍ୟନ୍ତବନ୍ତ କୁହନ୍ତେ ନନ୍ତେଷୁ ରମତେ ବୁଦ୍ଧ ଯେହି ସଂସ୍ପର୍ଶ ଭୋଗା ଦୁଃଖ ଜନୈବତେ ଆଦ୍ୟନ୍ତବନ୍ତ କୁହନ୍ତେ। ଇଏ ଭୌତିକ ଜଗତରେ ସବୁକିଛି ଦେଖିବା ଆଦି ଅଛି ଅନ୍ତ ଅଛି, କିନ୍ତୁ ଭଗବାନଙ୍କର ଆଦି ନାହିଁ କି ଅନ୍ତ ନାହିଁ ଆମେ ଚିନ୍ତା କରିପାରୁନୁ, ଆମେ କେବେ ଆରମ୍ଭ ହେଲା ଆମେ କେବେ ଭୌତିକ ଜାଗତରେ ପତନ, ଅନାଦି ଶବ୍ଦଟା ଆମେ ବୁଝିପାରୁନେ, କାରଣ ଇଏ ହେଉଛି ଗୋଟେ ଆବସୋଲ୍ୟୁଟ୍ ଶବ୍ଦ, ଇଏ ଗୋଟେ ହେଉଛି ଅଦ୍ୱୟ ଶବ୍ଦ, ଦ୍ୱୈତ ଦ୍ୱୈତ ଶବ୍ଦ ନୁହଁ, ଅନାଦି ଅନନ୍ତ, ଅନନ୍ତ ମଧ୍ୟ ଦ୍ୱୈତ ଶବ୍ଦ ନୁହେଁ, ଇଏ ଗୋଟେ ଅଦ୍ୱୟ ଶବ୍ଦ, ଆବସୋଲ୍ୟୁଟ୍ ୱାର୍ଡ଼ ଗୋଟେ ଅନନ୍ତ, ଆମେ ଚିନ୍ତା କରିପାରିବା ଅନନ୍ତ, ଖାଲି କହିଦେଉଛେ ଅନନ୍ତ, ଇନଫିନିଟି ରହିଛି ମ୍ୟାଥମେଟିକ୍ସରେ, ଇନଫିନିଟି ରହିଛି ଇନଫିନିଟି, କିନ୍ତୁ ଇନଫିନିଟିର ଅର୍ଥ କ'ଣ କିଏ ବୁଝିପାରୁଛି, କିନ୍ତୁ ଯେହେତୁ ଆମେ ଫାଇନାଇଟ୍, ଆମେ ହେଉଛେ ସୀମିତ, ତେଣୁ ଅସୀମ ଭିତରେ ଆମେ ଚିନ୍ତା କରିପାରିବା ନାହିଁ। ଇଏ ବହୁତ ଭଗବତ ତତ୍ତ୍ୱ ହେଉଛି ସେଇଭଳି ଭାବରେ, ନ ଚାନ୍ତର ନ ବହିଯଶ ନ ପୂର୍ବଂ ନା ବି ଚାପରଂ, ଭଗବାନଙ୍କର କିଛି ଏମିତି କିଛି ସମୟ ନଥିଲା, ସେ ଆରମ୍ଭ ହେଲେ ଏମିତି କିଛି ସମୟ ନାହିଁ, ସେ ନଷ୍ଟ ହୋଇଯିବେ। ଭାଗବତର ଯେଉଁ ମୂଳ ଶ୍ଳୋକ ରହିଛି ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32 ଶ୍ଳୋକରେ କଥା ଭଗବାନ ନିଜେ କହୁଛନ୍ତି, ଅହମ୍ ଏବା ସମେବାଗ୍ରେ ନାନ୍ୟଦ୍ୟତ ସଦସତ୍ ପରମ ପଶ୍ଚାତ୍ ଅହମ୍ ଯଦି ତଚ ଯୋ ବସି ସିଏ ତ ସ୍ୱସ୍ମି ନହମ୍, ଅହମେବ ଏହି ଶ୍ଳୋକରେ ଅହମ୍ ଶବ୍ଦଟି ତିନିଥର ବ୍ୟବହାର କରାଯାଇଛି, ତିନିଥର ଶବ୍ଦର ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ଭଗବାନ ହେଉଛନ୍ତି ଜଣେ ବ୍ୟକ୍ତି ବିଶେଷ, ସେ ନିର୍ବିଶେଷ ନୁହନ୍ତି, ସେଥିପାଇଁ ତିନିଥର ଅହମ୍ ଶବ୍ଦଟି ସ୍ଥାପିତ ହୋଇଛି, ଭଗବାନ ଗୁରୁତ୍ୱ ଦେଇଛନ୍ତି ଅହମ୍, ଅହମ୍ ଏବା ସମୟ ଆଗ୍ରେ ଭଗବାନ ଅଗ୍ରେ, ଏ ଭୌତିକ ଜଗତ ବିଷୟରେ କୁହାଯାଉଛି ଅଗ୍ର, ଭୌତିକ ଜଗତ ଆରମ୍ଭ ପୂର୍ବରୁ ଭଗବାନ ଥିଲେ, ନାନ୍ୟ ଆଉ କିଛି ନଥିଲା ଭଗବାନଙ୍କର, ସତ୍ ଅସତ୍ ଏ ଯାହା ସବୁ ବ୍ୟକ୍ତ ହୋଇଛି ବା ଯାହା ସବୁ ଅବ୍ୟକ୍ତ ବ୍ୟକ୍ତ ହୋଇନାହିଁ, ଆର ପୂର୍ବରେ ସେ ଥିଲେ ଭଗବାନ, ଅହମ୍ ଏବା ସମୟରେ ନାନ୍ୟ ସଦସତ୍ ପରମ ପଶ୍ଚାତ୍ ଅହମ୍, ଭୌତିକ ଧ୍ୱଂସ ହୋଇଗଲେ ମଧ୍ୟ ସବୁକିଛି ନଷ୍ଟ ହୋଇଯିବ ତାହା ନୁହଁ, ତାହାର ପଶ୍ଚାରେ ଭଗବାନ ଅହମ୍ ଶବ୍ଦ ଆଉ ଥରେ କହିଲେ ପଶ୍ଚାତ୍ ଅହମ୍ ଯଦି ତଚ୍ଚ ଯେଉଁ ଶିଷ୍ୟତ ଆଉ ଯିଏ ବସି ଅବଶିଷ୍ୟ ରହିଲେ ସିଏ ମଧ୍ୟ ମୁଁ ହେଉଛି ମୁଁ, ତିନିଥର ଅହମ୍ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଭଗବାନଙ୍କର କୌଣସି ଅନ୍ତ ନାହିଁ, ନା ପୂର୍ବଂ ନା ବି ଚାପରଂ, ପୂର୍ବାପରଂ ବହିଷ୍ଠାନ୍ତ ଜଗତ ଯେଉଁ ଜଗତ ଯ, ଏଇ ଯେଉଁ ଜଗତ ରହିଛି ଏ ଜଗତର ପୂର୍ବ ଅପର ରହିଛି, କିନ୍ତୁ ଭଗବାନଙ୍କର ସେସବୁ ନାହିଁ। କିନ୍ତୁ ମା ଯଶୋଦା ଚିନ୍ତା କରୁଛନ୍ତି ପୂର୍ବ ଅପର, ଯେମିତି ଆମେ ସବୁ ରହିଛି ଆମ ଶରୀର ରହିଛି, କୃଷ୍ଣଙ୍କର ସେଇଭଳି ଶରୀର ଚିନ୍ତା କରୁଛନ୍ତି, ବାନ୍ଧିବେ ଚିନ୍ତା କରୁଛନ୍ତି, ତେଣୁ ତନ୍ମତ୍ୱାତ୍ମଜମ୍ ଅବ୍ୟକ୍ତମ୍, ସେହି ବସ୍ତୁ ଅଦ୍ୱୟ ବସ୍ତୁକୁ ସେ ତମ୍ ତାଙ୍କୁ ଭାବୁଛନ୍ତି କ'ଣ ମତ୍ଵା ସେ ଭାବୁଛି ତାଙ୍କର ମନରେ ଧାରଣା ହେଉଛି ଏଇଟା ତାଙ୍କର ମତ ହେଉଛି ଏଇଟା କ'ଣ ନା ଇଏ ହେଉଛି ଆତ୍ମଜମ୍ ଇଏ ହେଉଛି ମୋର ପୁତ୍ର ଆତ୍ମଜମ୍ କିନ୍ତୁ ଯଦିଓ ସେ ଅବ୍ୟକ୍ତ ଅବ୍ୟକ୍ତ କହିଲେ ପ୍ରକୃତରେ ସେ ଦେଖାଯାଉଛନ୍ତି ବ୍ୟକ୍ତ ହେଇଛନ୍ତି ପୁଣି ଚାହିଁଲେ ମଧ୍ୟ ଅବ୍ୟକ୍ତ ହେଇଯିବେ ତା ମତ୍ଵା ଆତ୍ମଜମ୍ ଅବ୍ୟକ୍ତମ୍ ମର୍ତ୍ୟଲିଙ୍ଗମ୍ ମଧୁକ୍ଷଜମ୍ ସିଏ ଭାବୁଛନ୍ତି ଇଏ ମର୍ତ୍ୟଲିଙ୍ଗମ୍ ବା ଆମର ମର୍ତ୍ୟ ମର୍ତ୍ୟ ଜଗତ କହିଲେ ସବୁକିଛି ମୃତ୍ୟୁ ହେଉଛି ମର୍ତ୍ୟ ସେଥିରେ ମର୍ତ୍ୟ ଶବ୍ଦ ବ୍ୟବହାର କରାଯାଇଛି ମୃତ୍ୟୁ ମର୍ତ୍ୟ ମୃତ୍ୟୁ ସଂସାର ବର୍ତ୍ତମାନୀ ଭୌତିକ ଜଗତ ହେଉଛି ଜାତ ସେହି ଧ୍ରୁବ ମୃତ୍ୟୁ ଜଣେ ଜନ୍ମ ହେଲା ମାନେ ସେ ମୃତ୍ୟୁବରଣ କରିବ ତେଣୁ ମର୍ତ୍ୟ ଶବ୍ଦ ବ୍ୟବହାର କରେ ମର୍ତ୍ୟଲିଙ୍ଗମ୍ ଏଇ ଶରୀର ଯେଉଁ ରହିଛି ମର୍ତ୍ୟଲିଙ୍ଗମ୍ ଯଦିଓ ସେ ଅଧୋକ୍ଷଜମ୍ ଅଧୋକ୍ଷଜମ୍ କହିଲେ ଆମର ଯେଉଁ ଅକ୍ଷଜ ରହିଛି ଆମର ଯେଉଁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ଏସବୁ ଅଧୋକ୍ଷଜ ଭଗବାନ ଆର ଉର୍ଦ୍ଧ୍ୱରେ ତେଣୁ ଆମର ଇନ୍ଦ୍ରିୟମାନେ ଭଗବାନଙ୍କ ନିମ୍ନରେ ରହିଯାଉଛନ୍ତି ବୁଦ୍ଧି ଦ୍ୱାରା ନ କ'ଣ ଅଥ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟମ ଇନ୍ଦ୍ରିୟ ଏ କଥା ଆସି ଭକ୍ତିର ସ୍ୱାମୀ ସୁନ୍ଦରେ ରୂପ ଗୋସ୍ୱାମୀ କଥା କହୁଛନ୍ତି ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଯାହା ଶରୀର ଇତ୍ୟାଦି ଯାହା ସବୁ ରହିଛି ଆମେ ତାକୁ ଆମର ଏଇ ଯେଉଁ ଭୌତିକ ଇନ୍ଦ୍ରିୟମାନଙ୍କ ଦ୍ୱାରା ବୁଝିପାରିବା ନାହିଁ ତେଣୁ ସେ ଅଧକ୍ଷଜ ଆମର ଅକ୍ଷଜମାନଙ୍କ ଉର୍ଦ୍ଧ୍ୱରେ ସେ ଆମର ଅକ୍ଷଜମାନେ ତାଙ୍କର ନିମ୍ନରେ ରହନ୍ତି ସେଥିପାଇଁ ସେ ଅଧକ୍ଷଜ ତେଣୁ ଏଇଟା କୁହାଯାଉଛି ଅଥ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟମ ଇନ୍ଦ୍ରିୟ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ବୁଝିପାରିବା ନାହିଁ ତାଙ୍କୁ ଚକ୍ଷୁ ଦ୍ୱାରା ତାଙ୍କୁ ଦେଖିପାରିବା ନାହିଁ କର୍ଣ୍ଣ ଦ୍ୱାରା ତାଙ୍କୁ ଶୁଣିପାରିବା ନାହିଁ ତାଙ୍କ ବିଷୟରେ ଏସବୁ ଆମେ ଯେତେ ଯାହା ସବୁ ଇନ୍ଦ୍ରିୟ ସବୁ ରହିଛି ଏ ମାଧ୍ୟମରେ ଆମେ ତାଙ୍କୁ ବୁଝିପାରିବା ନାହିଁ କିନ୍ତୁ ସେହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କର ସେବା କରିବା ଅର୍ଥାତ୍ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟମିନ୍ଦ୍ରୀ ସେବନ୍ମୁଖେ ହିଁ ଯିବା ଦେଉ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କର ସେବା କରିବା ଏଇଟାକୁ କୁହାଯାଉଛି ଜୁହା ଆଦୌ ଆମର ଯେଉଁ ଗୋଟେ ଇନ୍ଦ୍ରିୟ ଅଛନ୍ତି ଦଶଟି ଇନ୍ଦ୍ରିୟ ଭିତରେ ଜୁହା ଗୋଟେ ଇନ୍ଦ୍ରିୟ ସେ ଡବଲ ଟୁ ଇନ୍ ୱାନ୍ ଜୁହା ଗୋଟେ ଟୁ ଇନ୍ ୱାନ୍ ଭଗବାନ ଦେଇଛନ୍ତି ଆମକୁ ଜୁହାଟା କର୍ମେନ୍ଦ୍ରିୟରେ ଯାଉଛି ଏବଂ ଜ୍ଞାନ ଇନ୍ଦ୍ରିୟରେ ମଧ୍ୟ ଯାଉଛି ଜୁହାଟା ଆଉ ସବୁ ଯେତେ ଇନ୍ଦ୍ରିୟ ଅଛନ୍ତି ଗୋଟେ ଗୋଟେ ଇନ୍ଦ୍ରିୟ ଦୁଇଟି ଚକ୍ଷୁ ହେଲେ ମଧ୍ୟ ସେ ଗୋଟିଏ ହେଉଛି ସେ ହେଉଛି ଜ୍ଞାନେନ୍ଦ୍ରିୟ କିନ୍ତୁ ଜୁହା ହେଉଛି ଟୁ ଇନ୍ ୱାନ୍ ଇନ୍ଦ୍ରିୟ ଗୋଟେ ଆମର ଟୁ ଇନ୍ ୱାନ୍ କହିଲେ ସେ ତା'ର ଜ୍ଞାନେନ୍ଦ୍ରିୟ ଅଛି ଜ୍ଞାନେଶ୍ୱର ଜ୍ଞାନେନ୍ଦ୍ରିୟ କୁହାଯିବ ଜ୍ଞାନେନ୍ଦ୍ରିୟ କହିଲେ ଆମେ ଯେଉଁ ରସନା ଖାଦ୍ୟ ଗ୍ରହଣ କରୁଛେ ରସନା ଟେଷ୍ଟଟା ପ୍ରାପ୍ତ ହେଉଛେ ଏଇଟା ହେଉଛି ଜ୍ଞାନେନ୍ଦ୍ରିୟ କିନ୍ତୁ ଜୁହା ଦ୍ୱାରା ମଧ୍ୟ ଆମେ କଥା କହୁଛେ ବାଚ ବେଗମ ସେଟା କୁହାଯାଏ କଥା କହୁଛେ ଇଏ ହେଉଛି କର୍ମେନ୍ଦ୍ରିୟ ତେଣୁ ଜୁହା ଗୋଟେ ଇନ୍ଦ୍ରିୟ ଏଭଳି ସେ ହେଉଛି ଟୁ ଇନ୍ ୱାନ୍ ସେଇଥିପାଇଁ ଭକ୍ତିମନ ଠାକୁର କହିଲେ ଯେ ଆମେ ବର୍ତ୍ତମାନ ଗାନ କରିବା ଭକ୍ତିମନ ଠାକୁରଙ୍କର ଗାନ ମହାପ୍ରସାଦ କେମିତି କହିଲେ ସମସ୍ତେ ଜାଗ୍ରତ ହେବେ ଭଗବତ ବାସୁଦେବ କହିଲେ ଶୋଇପଡ଼ ସବୁ ଶୋଇପଡ଼ିବେ ସବୁ ତାର ମଧ୍ୟ ଜୁହା ଅଛି ଲୋଭ ଭାଇ ସୁଦୂରମାଦି ଇନ୍ଦ୍ରିୟମାନଙ୍କ ସାଧାରଣତଃ ଲୋଭ ରହିଛି କିନ୍ତୁ ଜୁହାର ଲୋଭ ସବୁଠାରୁ ଅଧିକ କାହିଁକି ଡବଲ କାର୍ଯ୍ୟ କରୁଛି ନା ଡବଲ ଇନ୍ଦ୍ରିୟ ଭାଗବତ ଏକାଦଶ ବର୍ଣ୍ଣନା କରାଯାଇଛି ଆପଣମାନେ ଯେଉଁମାନେ ଇନ୍ଦ୍ରିୟ ସଂଯମ କରୁଛନ୍ତି ଯଦି ଜଣେ ଜୁହାକୁ ସଂଯମ ନ କରିପାରିଲା ତାହେଲେ ସବୁ ଅନ୍ୟ ଇନ୍ଦ୍ରିୟକୁ ସଂଯମ କଲେ ମଧ୍ୟ ସେ ସଂଯମ କରିନାହିଁ ଭାଗବତ ଏକାଦଶ ସେ ଶ୍ଳୋକଟି ଅଛନ୍ତି ଉଦ୍ୟମ କହୁଛନ୍ତି ବାବା ତେଣୁ ଜୁହା ସେଥିପାଇଁ ଭକ୍ତମଣ୍ଡଳକୁ କହିଲେ ଜୁହା ହେଉଛି ଲୋଭମୟ ସୁଦୂରମତି ତାହାକୁ ଯେତା କଠିନ ସଂସାର ଏହାକୁ ଜିତିବାଟା ଅସମ୍ଭବ ନୁହଁ କଠିନ ବହୁତ କଷ୍ଟ ତେଣୁ କିନ୍ତୁ କଷ୍ଟ ହେଲେ ମଧ୍ୟ ସେଇଟା ଆନନ୍ଦଦାୟକ ହେଇଯିବ କେମିତି ନା କୃଷ୍ଣ ବଡ଼ ଦୟା କରିବାର ଜୁହା ସେ ସୁପ୍ରସାଦ ଅନ୍ନ ଦେଲେ ଭାଇ ଭଗବାନଙ୍କର ଅନ୍ନ ସେ ଅନ୍ନାମୃତ ପାଅ ରାଧା କୃଷ୍ଣର ଋଣ ଗା ଦୁଇଟା କାର୍ଯ୍ୟ ହେଇଗଲା ଟେଷ୍ଟ ନେଲେ ଆମେ କର୍ମେନ୍ଦ୍ରିୟ କାର୍ଯ୍ୟ ହେଲା ଏ ଜ୍ଞାନେନ୍ଦ୍ରିୟ କାର୍ଯ୍ୟ ହେଲା ଭଗବାନଙ୍କ ନାମ ଉଚ୍ଚାରଣ କଲେ ଇଏ କର୍ମେନ୍ଦ୍ରିୟ କାର୍ଯ୍ୟ ହେଲା ହରେ କୃଷ୍ଣ ହରେ
କୃଷ୍ଣ
କୃଷ୍ଣ ହରେ 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 ରାମ 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 ତେଣୁ ସେବନ୍ମୁଖୀ ଜୁହାଦୁ ସ୍ୱୟଂ ଏକ ସ୍ମୃତି ଅଧ ଆମେ ଯେତେ ଭକ୍ତି ଆଚରଣ କଲେ ଯାହା କଲେ ମଧ୍ୟ ଯେ ଆମେ ଭଗବାନ ପ୍ରାପ୍ତ ତା ନୁହଁ ଏଇ ଆସିବ ଏଇ କଥା ଆସିବ ଦୁଇ ଆଙ୍ଗୁଳି ନୁନର ଅର୍ଥ ହେଉଛି ସେଇଟା ଭଗବାନ କୃପା କରିବେ ଭଗବାନ ନିଜେ ସ୍ଫୁରିତ ହେବେ ଆମେ ଏଇ ମାଧ୍ୟମରେ ମେକାନିକାଲ ୱେରେ ଗଲେ ଆମେ ଭଗବାନ ଦେଖିଥିବା ତା ନୁହଁ। ଭଗବାନ ଯେତେ ଆମେ ଧାଇଁ ଗଲେ ମଧ୍ୟ ଜାଣିପାରିବା ନାହିଁ, ଭଗବାନ ଯଦି କୃପା ନ କରିବେ। ତେଣୁ ଆର ଉଦାହରଣ ଦିଆଯାଏ, ଯେଭଳି ଭାବରେ ସୂର୍ଯ୍ୟ ଆମେ ଅନ୍ଧକାର ଭିତରେ ଯେତେ ରିସର୍ଚ୍ଚ କଲେ ମଧ୍ୟ, ଯେତେ ଆଲୋକ ଆଣିଲେ ମଧ୍ୟ ସୂର୍ଯ୍ୟଙ୍କୁ ଦେଖିପାରିବା ନାହିଁ। ଦିବସ ହେଲେ ସୂର୍ଯ୍ୟ ଯେତେବେଳେ ଉଦୟ ହେବେ, ସୂର୍ଯ୍ୟ କିରଣରେ ହିଁ ଆମେ ସୂର୍ଯ୍ୟଙ୍କୁ ଦେଖିପାରିବା। ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ଗୋଟେ ଶ୍ଳୋକ ଅଛନ୍ତି ଯେ ଭଗବାନ ଏଇ ଏଇ କଥାଟି ଆଲୋଚନା ହୋଇଥିଲା ଗୋପୀନାଥ ଆଚାର୍ଯ୍ୟ ଏବଂ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଭିତରେ ମଧ୍ୟରେ ଆଲୋଚନା ହେଉଥିଲା। ଯେଉଁମାନେ ତାହାବି ଦେ ଦେବ ପଦାମ୍ବୁଜ ଦ୍ୱୟ ପ୍ରସାଦ ଲେସାନ ଗୃହୀତ ହେବ, ଲେସ ଭାତ ପ୍ରସାଦ ଜଣେ ଯଦି ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କର, ତାହେଲେ ଜାଣନ୍ତି ତତ୍ତ୍ୱ ଭଗବାନ ମହିମ, ଭଗବତ ତତ୍ତ୍ୱକୁ ଭଗବାନ ମହିମାକୁ ଜାଣିପାରିବେ। ନ ଚାହ ଏକୋପି ଚିରଂ ବିଚିହ୍ନନ, ଚିରକାଳ ଧରି ଚିନ୍ତା କରି ଚାଲିଲେ ମଧ୍ୟ, ରିସର୍ଚ୍ଚ କରି ଚାଲିଲେ ମଧ୍ୟ, ନୋବେଲ ପ୍ରାଇଜ୍ ପାଇସାରିଲେ ମଧ୍ୟ ସେ ଜାଣି ବୁଝିପାରିବେ ନାହିଁ। ଭଗବାନ କୃପା ନ ପାଇବା ପର୍ଯ୍ୟନ୍ତ ସେ ସେଇଟାକୁ ବୁଝିପାରିବେ ନାହିଁ। ଆଚ୍ଛା, ତେଣୁ ଇଏ ହେଉଛନ୍ତି ଅଧ୍ୟକ୍ଷ ଜଙ୍ଗ ମା ଭାବୁଛନ୍ତି କ'ଣ, ଇଏ ମର୍ତ୍ୟଲିଙ୍ଗମ ମୋ ଭଳି ଶରୀର, ସିଏ ମଧ୍ୟ ମୋ ଛୋଟ ପିଲାଟା ଯାଉଛି, ଦୁଇ ବର୍ଷ ଅଢ଼େଇ ବର୍ଷର ପିଲା ଯାଉଛି, ତାକୁ ଧରିଦେ ଧରିତେ ଦେଲେ ଧରିକି ବାନ୍ଧିବେ ବୋଲି ଚିନ୍ତା କରୁଛନ୍ତି, ବାନ୍ଧି ନାହାନ୍ତି, ବାନ୍ଧିବେ ସେ ଲାଇଟି ଆସିବ। ତେଣୁ ଗୋପିକା ଉଳୁଖେଳେ ଦାମନା, ଗୋପିକ ଉଳୁଖେଳେ ଦାମନା, ଗୋପିକା କହିଲେ ଏ ଯଶୋଦା ମା ଉଳୁଖେଳେ, ଯେଉଁ ଉଳୁଖେଳରେ ଠିଆ ହେଇଥିଲା କୃଷ୍ଣ ଠିଆ ହେଇଥିଲେ, ସେଇ ଉଳୁଖେଳରେ ବର୍ତ୍ତମାନ ବାନ୍ଧିବେ। ଦାମନା କହିଲେ ଦୌଡ଼ିରେ ବାନ୍ଧିବେ ଦାମନା, ବବନ୍ଧ ପ୍ରାକୃତଙ୍କ ଯଥା ବାନ୍ଧିବେ, ବର୍ତ୍ତମାନ ବାନ୍ଧିବେ, ବାନ୍ଧିପାରିବେ ନାହିଁ ଭଗବାନ ନ ଚାହିଁଥାନ୍ତି, ବାକି ବାନ୍ଧିପାରି ନଥାନ୍ତି, ସବୁବେଳେ ଦୁଇ ଆଙ୍ଗୁଳି କମ୍ ହେଇକିକା ଯାଉଥାନ୍ତ, ଭଗବାନ କୃପା କରିବାରୁ ସେ ବନ୍ଧା ହେଲେ। ଏଇଟାକୁ ଆମେ ବୁଝିବାକୁ ପଡ଼ିବ, ଭଗବାନ କୃପା ହେଉଛି ମୁଖ୍ୟ, ଆମର ପରିଶ୍ରମ ମଧ୍ୟ ରହିଛି, ଭଗବାନ ଆମେ ଦେଖିବେ ପରିଶ୍ରମ, ନହେଲେ କାହିଁକି କୃପା କରିବେ, ପରିଶ୍ରମ ଦେଖିଲେ କୃପା କରିବେ, ନହେଲେ କାହିଁକି ଆମେ ଯଦି ଶୋଇକି ରହିବା, ଶୋଇକି ରହିଲେ ଭଗବାନ କୃପା କରିବେ, ଯଦି କୃପା କରିବେ ତା ନୁହଁ। ଆମର ବିଲମଙ୍ଗ ଠାକୁର ଦେଖିଛନ୍ତି ସେଇଟା, ଗୋବିନ୍ଦ ଦାମୋଦର ମାଧବତୀରେ ସୁଖଂ ଶୟାନେ ନୀଳୟେ ନିଜେପି, ସୁଖଂ ଶୟାନେ ନୀଳୟେ ନିଜେପି, ନାମାନି ବିଷ୍ଣୁ ପ୍ରବଦନ୍ତି ମତ୍ୟା, ନାମାନି ବିଷ୍ଣୁ ପ୍ରବଦନ୍ତି ମତ୍ୟା, ତେଣେ ସ୍ଥିତଂ ତନ୍ମୟତାଂ ବ୍ରଜନ୍ତି, ତେଣେ ତାଂ ବ୍ରଜନ୍ତି, ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମାଧବେତି। କଷ୍ଟଟା ପ୍ରକୃତରେ ଆମେ ଯେଉଁ କହୁଛେ, କଷ୍ଟଟା ହେଉଛି କ'ଣ କି, ପ୍ରକୃତରେ ବାହାରକୁ ଦେଖାଯାଉଛି କଷ୍ଟ, କିନ୍ତୁ ପ୍ରକୃତରେ ସେ କଷ୍ଟ ପାଉଛି, ସେ ଆନନ୍ଦ ପ୍ରାପ୍ତ ହେଉଛି। ଭଗବାନଙ୍କ ସେବାରେ ଯେଉଁ କଷ୍ଟ ଲାଗୁଛି, ବାହାରକୁ ଦେଖାଯାଉଛି କଷ୍ଟ, କିନ୍ତୁ ସେଇଟା ପ୍ରକୃତରେ ଆନନ୍ଦ। ସେଥିପାଇଁ ଚରିତ୍ର ତୃତୀୟ ମଧ୍ୟ କୁହାଯାଇଛି, ଯତେକ ଦେଖିବ ଯତ ଦେଖ ବୈଷ୍ଣବର ବ୍ୟବହାରିକ ଦୁଃଖ। ଆମେ ଦେଖିବା ସେ ବହୁତ କଷ୍ଟ, ସକାଳୁ ଉଠିକି ଖଟି ଚାଲିଛି, ବହୁତ କଷ୍ଟ, ବ୍ୟବହାରିକ ଦୁଃଖ। ଆମେ ବ୍ୟବହାର ମାନେ ଗ୍ରାମ ଚିନ୍ତାରେ କହିଲେ, ଭୌତିକ ଚିନ୍ତାରେ କହିଲେ ଦେଖିବେ କଷ୍ଟ ଲାଗୁଛି, କିନ୍ତୁ ଚୈତନ୍ୟ ଚରିତ୍ରାମୃତି କୃଷ୍ଣ କବିରାଜ ନିଶ୍ଚୟ ଜାଣିଅ, ଖାଲି ଜାଣିଅ କୁ ନିଶ୍ଚୟ ଜାଣିଅ, ତାହା ପରାନନ୍ଦ ସୁଖ, ସିଏ ହେଉଛି ବହୁତ ଆନନ୍ଦ। ତପ ଦିବ୍ୟଙ୍ଗ ପୁତ୍ରକା ଜନ ସତ୍ୟମ ଶୁଦ୍ଧି, ତପସ୍ୟା ଲାଗୁଛି କଷ୍ଟ, କିନ୍ତୁ ସେ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତମ, ସୁଖ ପ୍ରକୃତ ସେଇଠି ରହୁଛି, ସେଇଟା ହେଉଛି ସୁଖ। ତେଣୁ ଇଏ ତାଙ୍କୁ ବର୍ତ୍ତମାନ ବାନ୍ଧିବେ, ଦାମନା ବବନ୍ଧମ ପ୍ରାକୃତମ ଯଥା, ପ୍ରାକୃତମ ଯଥା କହିଲେ ଭୌତିକ ବସ୍ତୁ ଯାହା ସବୁ ରହିଛି ପ୍ରାକୃତ, ଭୌତିକ ବସ୍ତୁରୁ ଉର୍ଦ୍ଧ୍ୱ ରହୁଛି ଅପ୍ରାକୃତ ବସ୍ତୁ, ଅପ୍ରାକୃତ ବସ୍ତୁ ନୁହେଁ ପ୍ରାକୃତ ଗୋଚର। ଯେତେବେଳେ ମହାପ୍ରଭୁ ଯାଇଥିଲେ, ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ଜଣେ ରାମଜୀଙ୍କର ଭକ୍ତ ଥିଲେ, ସେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ, ପ୍ରଭୁ ଆମର ଗୃହକୁ ଟିକେ ଆସନ୍ତୁ, ଆମେ ପ୍ରସାଦ ବ୍ୟବସ୍ଥା କରିବା, ଭିକ୍ଷା ଦେବା। ତେଣୁ ମହାପ୍ରଭୁ ଆସିଲେ, ମହାପ୍ରଭୁ କେବଳ ବ୍ରାହ୍ମଣ ଗୃହକୁ ଯାଉଥିଲେ, ତେଣୁ ଇଏ ବିପ୍ରଜନ ଥିଲେ ବ୍ରାହ୍ମଣ, ରାମଜୀଙ୍କର ଭକ୍ତ ଥିଲେ, କିନ୍ତୁ ରାମଜୀଙ୍କର ବହୁତ ଉନ୍ନତ ଭକ୍ତ ଥିଲେ, ଶୁଦ୍ଧ ଭକ୍ତ ଥିଲେ। ତେଣୁ ମହାପ୍ରଭୁ ଯେତେବେଳେ ଆସିଲେ, ଚୈତନ୍ୟ ଚେତନାଙ୍କୁ ବର୍ଣ୍ଣନା କରାଯାଇଛି, ଆସି ପହଞ୍ଚିଲେ, ଇଏ ବ୍ରାହ୍ମଣ ଜଣ କ'ଣ କରୁଛନ୍ତି, ଆଉ କିଛି ରୋଷେଇବାସ କିଛି ନାହିଁ, ମହାପ୍ରଭୁ କହିଲେ ଆମକୁ ଡାକିଲେ ଖାଇବା ପାଇଁ, ଦେଖିବା କିଛି ରୋଷେଇ ନାହିଁ, ନା ପ୍ରଭୁ ଆମର ଯେଉଁ ପ୍ରଭୁ ଆମର ଆରାଧ୍ୟ ଦେବ ଭଗବାନ ରାମଚନ୍ଦ୍ର,
ସେ ବର୍ତ୍ତମାନ ଅଛନ୍ତି, ଜଙ୍ଗଲରେ ଅଛନ୍ତି, ଅରଣ୍ୟରେ ଅଛନ୍ତି, ଅରଣ୍ୟବାସ କରୁଛନ୍ତି। ତେଣୁ ଲକ୍ଷ୍ମଣ ଯାଇଛନ୍ତି ବର୍ତ୍ତମାନ ଆଣିବା ପାଇଁ, ଫଳମୂଳ ଆଣିବେ, ଫଳମୂଳ ଆଣିଲେ ରୋଷେଇ ହେବ, ତାପରେ ଭୋଗ ଲାଗିବ ଆପଣ ଖାଇବେ। ତେଣୁ ଏଇଭଳି ଭାବେ ମନ ଦୁଃଖରେ ସେ ରହୁଛନ୍ତି, କାହିଁକି ନା ରାବଣ ସୀତା ଠାକୁରାଣୀକି ନେଇଗଲା, ସୀତା ଠାକୁରାଣୀ ରାବଣ ନେଇଗଲା, ମୁଁ କାହିଁକି ଜୀବନ ଧାରଣ କରିବି, ଏଇ ଏଇ ଭାବରେ ସେ ରହୁଛନ୍ତି। ତେଣୁ ମହାପ୍ରଭୁ ତାଙ୍କୁ ବହୁତ ବୁଝାସୁଝା କଲା ପରେ ସେ ରୋଷେଇବାସ କରି ମହାପ୍ରଭୁଙ୍କୁ ଦେଲେ, ଖାଇବା ପାଇଁ ଦେଲେ। ତାପରେ ସିଏ ଖାଉନଥିଲେ, ସେ କହିଲେ ଏଇ କଥା, ରାବଣ ଅସୁର ମୋ ମାଆଙ୍କୁ ନେଇଗଲା, ଆଉ ମୁଁ କାହିଁକି ଜୀବନ ଧାରଣ କରିବି। ତେଣୁ ମହାପ୍ରଭୁ ତାଙ୍କୁ ବହୁତ ବୁଝାସୁଝା କରି ତାଙ୍କୁ କହିଲେ, ତେବେ କହିଲେ ପ୍ରକୃତିରେ ରାବଣ ସୀତାଙ୍କୁ ନେଇନାହାନ୍ତି, ସୀତାଙ୍କୁ ଯେଉଁ ନେଲେ ସିଏ ହେଉଛନ୍ତି ଛାୟା ସୀତା, ମାୟା ସୀତାଙ୍କୁ ନେଇଛନ୍ତି। ତାଙ୍କୁ ବୁଝେଇକିରି ଯାଇଥିଲେ ମହାପ୍ରଭୁ, ଯାଇଥିଲେ ଦାକ୍ଷିଣାତ୍ୟକୁ। ଦାକ୍ଷିଣାତ୍ୟରୁ ଯଦି ଯାଇଥିଲେ ସେଠି ଗୋଟେ ପୋଥି ଥିଲା, କେଉଁ ପୁରାଣ ସେଇଟା, ସେ ପୁରାଣରେ ବର୍ଣ୍ଣନା କରାଯାଇଛି, ରାବଣ ଯେଉଁ ନେଇଥିଲେ ସୀତା ମାୟା ଛାୟା ସୀତାଙ୍କୁ ନେଇଥିଲେ, ଛାୟା ସୀତାଙ୍କୁ ନେଇଥିଲେ, କାରଣ ଅପ୍ରାକୃତ ବସ୍ତୁ ପ୍ରାକୃତ ବସ୍ତୁ ଦ୍ୱାରା ଗୋଚରୀଭୂତ ନୁହଁ। ଏ ପ୍ରାକୃତ ଶବ୍ଦରେ ଆସିଲା ସେ କଥା, ଏ ଭୌତିକ ଜଗତ ସବୁ କିଛି ପ୍ରାକୃତ, ଆମେ ଅପ୍ରାକୃତ ବସ୍ତୁକୁ ଜାଣିପାରିବାନି ପ୍ରାକୃତ ବସ୍ତୁ ମାଧ୍ୟମରେ। ରାବଣ କେମିତି, ରାବଣ ତ ପ୍ରାକୃତ ଶରୀର ପ୍ରାପ୍ତ ହୋଇଥିଲା, ଯଦିଓ ସେ ଅପ୍ରାକୃତ ଥିଲା, ସେ ସେ ଜୟ ବିଜୟ ଥିଲେ, କିନ୍ତୁ ସେତେବେଳେ ସେ ଅପ୍ରାକୃତ ସ୍ତର ଥିଲେ, କିନ୍ତୁ ବର୍ତ୍ତମାନ ପ୍ରାକୃତ ସ୍ତର ପ୍ରାପ୍ତ ହୋଇଛନ୍ତି। ତେଣୁ ସୀତାରାମ ଚକ୍ରାଣୀ ସେ ଛୁଇଁପାରିବେ ନାହିଁ। ତେଣୁ ବନୀ କ'ଣ, ସିଏ ଯାଇ ଗୋଟେ ଛାୟା ସୀତା କରିଥିଲେ, ଯେଉଁ ଛାୟା ସୀତାକୁ ସେ ନେଇକି ଯାଇଥିଲେ। ତେଣୁ ଯେତେବେଳେ ଭଗବାନ ରାମଚନ୍ଦ୍ର ଯେତେବେଳେ ଲଙ୍କା ବିଜୟ କରିକିରି ସୀତା ଠାକୁରଙ୍କୁ ଆଣିଲେ, ସେତେବେଳେ ଅଗ୍ନି ପରୀକ୍ଷା ହେଲା। ଅଗ୍ନି ପରୀକ୍ଷାରେ ସୀତା ଠାକୁର ଯେତେବେଳେ ଅଗ୍ନି ପ୍ରବେଶ କଲେ, ସେ ଛାୟା ସୀତା ଚାଲିଗଲେ, ଅଗ୍ନିଦେବ ସେଇ ଅରିଜିନାଲ ସୀତାଙ୍କୁ, ମୂଳ ସୀତାଙ୍କୁ ଆଣିକରି ପ୍ରଦାନ କଲେ ଭଗବାନ ରାମଚନ୍ଦ୍ରଙ୍କୁ। ତେଣୁ ଏଇ କଥା ଆପଣଙ୍କ ପ୍ରଶ୍ନର ଉତ୍ତର ଏଇଠି ରହିଛି, ଅପ୍ରାକୃତ ବସ୍ତୁ ଦ୍ୱାରା ପ୍ରାକୃତ ବସ୍ତୁ ଗୋଚରିତ ବୃତ୍ତ ହୋଇପାରିବ ନାହିଁ। ଅପ୍ରାକୃତ ବସ୍ତୁ ଯେଉଁ ରହିଛି, ଆମର ଶରୀର ଏ ହେଉଛି ପ୍ରାକୃତ ବସ୍ତୁ, ଆତ୍ମା ହେଉଛି ଅପ୍ରାକୃତ ବସ୍ତୁ, ଆକୁ ଯେତେ କଷ୍ଟ ଆସିଲେ ମଧ୍ୟ ଅପ୍ରାକୃତ ବସ୍ତୁ ପାଇଁ କଷ୍ଟ, ପ୍ରାକୃତ ବସ୍ତୁ ଦ୍ୱାରା ଅପ୍ରାକୃତ ବସ୍ତୁ କେମିତି ପ୍ରଭାବିତ ହେବ। ତେଣୁ ଏଇଭଳି ଭାବରେ ମା ବର୍ତ୍ତମାନ ବାନ୍ଧିବା ପାଇଁ ଆରମ୍ଭ କରିବେ। ପାଞ୍ଚଟି ଶ୍ଳୋକରେ ବର୍ଣ୍ଣନା କରାଯିବ, ଏ ଶ୍ଳୋକ ଆମେ ଦୁଇଟି ଗଲା, ଆଉ ତିନୋଟି ରହିଛି, ଏସବୁ ଚାଲିବ, ତା ଭିତରେ ଆମେ ପଳେଇ ଯାଇଥିବା। ତେଣୁ ଅନ୍ୟମାନେ ଯେସବୁ କହିବେ, ଆମର କଥା ବି ବିଶ୍ରାମ ଦେବା ସମୟ ହେଇଗଲାଣି, ତା ପୂର୍ବରୁ ଯଦି ଗୋଟେ ଦୁଇଟି ପ୍ରଶ୍ନ ଅଛି ଯଦି କରିବା। ହଁ, ତାପରେ ହେଉଛି ଫଳସିପ ନାହିଁ, ସେଇଟା ବୁଝିବାକୁ ପଡ଼ିବ, ସବୁ ତା ସଂକ୍ଷେପରେ ସଂକ୍ଷେପରେ ଦିଆହେଇଛି ନା, ତ ବୁଝିବା, ଅନ୍ୟ ରହିଛି ଅନ୍ୟ ଜାଗାରେ କୁହାହେଇଛି ନା। ହଁ, ଯେଉଁ ଭଗବତୀ ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଯେଉଁ କୁହାଗଲା, ତୃତୀୟ ନା ଚାରିରେ, ଭୂମି ଆପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତିହମେ ବିନା ପ୍ରକୃତି ରସ୍ତା, ସ୍ଥୂଳରୁ ସୂକ୍ଷ୍ମ ହେଇକି ଯାଇଛି, ଭୂମି ତାପରେ ଜଳ ତାପରେ ଅଗ୍ନି ତାପରେ ବାୟୁ ତାପରେ ଆକାଶ ତାପରେ ମନ ତାପରେ ବୁଦ୍ଧି ତାପରେ ଅହଙ୍କାର, ଅହଙ୍କାର କୁଆଡ଼େ ଗଲା। ହଁ, ଭୂମି ଜଳ ଅଗ୍ନି, ଜଳ ଜଳ ପରେ ଅଗ୍ନି, ଅଗ୍ନି ପରେ ବାୟୁ, ଭୂମି ଆପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ, ଖଙ୍ଗ କହିଲେ ଆକାଶ, ଆକାଶ କହିଲେ ଶୂନ୍ୟ ନୁହଁ, ଇଥର ପ୍ରଭୁପାଦ ମାନେ ଯାଇଛନ୍ତି, ଆକାଶ କହିଲେ ଇଥର, ଖଙ୍ଗ ମନ, ତା ଉପରେ ହେଉଛି ମନ, ମନ ଉପରେ ବୁଦ୍ଧି, ବୁଦ୍ଧି ଉପରେ ଅହଙ୍କାର, ଅହଙ୍କାର କୁଆଡ଼େ ଗଲା। ଏଠି କୁହାହେଇନି ମାନେ ତା ବୁଦ୍ଧି, ଯେଉଁ ବୁଦ୍ଧି ପରତଃ ବୁଦ୍ଧିର ଉପରେ ତମେ, ବୁଦ୍ଧିର ଉପରେ ହେଉଛି ଅହଙ୍କାର ରହିଛି, ଅହଙ୍କାର ଉପରେ ଆମେ, ଅହଙ୍କାର ଉପରେ ଆତ୍ମା ଆସିଲା, ଅହଙ୍କାର ପର୍ଯ୍ୟନ୍ତ ହେଉଛି, ଇଏ ହେଉଛି କ'ଣ, ବିନା ପ୍ରକୃତିର ଅଷ୍ଟତା, ଭଗବାନଙ୍କ ନିମ୍ନ ଶକ୍ତି, କିନ୍ତୁ ଆତ୍ମାଟା ହେଉଛି ଅପରେୟ ମତେ ସ୍ତନ୍ୟାଙ୍ଗ ପ୍ରକୃତି ବିଧିମେ ପରାମ ଜୀବଭୂତା, ଜୀବଭୂତ ହେଉଛି ପରା ପ୍ରକୃତି, ଭଗବାନଙ୍କର ଉନ୍ନତର ଶକ୍ତି, ଏଇଟା ହେଉଛି ନିଚତର ଶକ୍ତି, ଦେଲେ ନାହିଁ ମାନେ ସେଇଟା ବୁଝିବାକୁ ପଡ଼ିବ ସବୁ କଥା, ତାର ଶ୍ଳୋକର ପୁଣି ଛନ୍ଦ ରହିଛି, ସବୁ କଥା ଛନ୍ଦରେ ଆପଣ ଇଏ କରିବେ ନା, ପୁଣି ରହିଛି ନା, ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35। ହଁ, ଏବା ସମୟ ପ୍ରଥମ ଶ୍ଳୋକଟେ କହିଲି, ଇଏ ହେଉଛି ମୂଳ ଭାଗ, ଏଇ ଏଇ ଶ୍ଳୋକଟିକୁ ବ୍ରହ୍ମା କହିଥିଲେ, ବ୍ରହ୍ମାଙ୍କୁ କହିଥିଲେ ଭଗବାନ, ତାର ବିସ୍ତାର ଏଇ 18,000 ଶ୍ଳୋକ ରହିଛନ୍ତି, ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35। ದ್ವಿತೀಯ ಸ್ಕಂದ ದ್ವಿತೀಯ ಸೆಕೆಂಡ್ ಕ್ಯಾಂಟು ನೈಂತ್ ಚಾಪ್ಟರ್ ಟೆಕ್ಸ್ಟ್ 32-35 ಈ ಚಾರೋಟಿ ಶ್ಲೋಕರೆ ಇಟ್ಟು ಕೂಡ ಚತುಶ್ಲೋಕಿ ಭಾಗವತ ಚತುಶ್ಲೋಕಿ ಭಾಗವತ ಆರ ಹಾಂ ಆರ ವಿಸ್ತಾರ ಹೋಗಿ 18,000 ಶ್ಲೋಕ ಭಾಗವತ 32-35 ಚಾರೋಟಿ ಶ್ಲೋಕ ସେଇ ଶ୍ଲୋକରେ ପ୍ରଥମ ଶ୍ଲୋକଟା ଯେଉଁ ଅଛି ଅହମେବା ସ୍ୱୟଂଗ୍ରେ ନାନ୍ୟଜତ ସଦସତ୍ ପରମ ପଶ୍ଚାତ ଅହମ୍ ଯଦି ତଥ୍ୟ ଯେଉଁ ବସିଛେ ତ ସ୍ୱସ୍ମିନ୍ ଅହମ୍ ତିନିଥର କୁହାଯାଇଛି ତିନିଥର କୁହାଯାଇଛି ମାନେ ନିର୍ବିଶେଷବାଦକୁ ଖଣ୍ଡନ କରାଯାଇଛି ଆଉ ବେଶୀ ଶ୍ଲୋକ କହିଲେ ଆଉ ସମୟ ହେଇଗଲାଣି ତୃତୀୟ ସ୍କନ୍ଧରେ ନବମ ମହତ୍ ଲୋକରୁ ସେମାନେ ଜନଲୋକକୁ ଯାଆନ୍ତି ହଁ ସ୍ୱର୍ଗଲୋକ ପର୍ଯ୍ୟନ୍ତ ଏତେ ତା ସ୍ୱର୍ଗଲୋକ ପର୍ଯ୍ୟନ୍ତ ଧ୍ୱଂସ ହୋଇଯିବ ତା ଗୁଡ଼ା ଧ୍ୱଂସ ହେବ ନାହିଁ ବ୍ରହ୍ମାଙ୍କର ଦିନରେ ରାତିରେ ସେସବୁ ଧ୍ୱଂସ ହୋଇଯାଏ ସ୍ୱର୍ଗଲୋକ ପର୍ଯ୍ୟନ୍ତ ସେଗୁଡ଼ା ସବୁ ଥାଏ ପୁଣି ଯଦି ବ୍ରହ୍ମାଙ୍କର ଦିନ ହୁଏ ସ୍ୱର୍ଗଲୋକ ପର୍ଯ୍ୟନ୍ତ ପୁଣି ସୃଷ୍ଟି ହୁଏ ତେଣୁ ଦେବରାଜ ଦେବତାମାନେ ଚେଞ୍ଜ ହୁଅନ୍ତି ଦେବରାଜଙ୍କ ଯେ ଇନ୍ଦ୍ର ସେ ଚେଞ୍ଜ ହୁଅନ୍ତି ପ୍ରତିମାନଙ୍କ ସମୟରେ ସେସବୁ ଚେଞ୍ଜ ପରିବର୍ତ୍ତନ ହୁଏ ସେସବୁ ରହିଛି ସେ ତ ଏପରି ଆଗେ କଥା ଆସୁନି ନା ସେଟା ଅଲଗା କଥା ସେଟା ଅଲଗା ସେଟା ପରେ କହିବ ସେଟା ପରେ କହିବ ଟପିକ ଭିତରେ ଯାହା ଅଛି ସରିଲା ଆମ କଥା ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ କି ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ ସତୀ ବୈଷ୍ଣବ କି ଦାରି ଗୌ ପ୍ରମାନନ୍ଦ ଆତ୍ମନିବେଦନ ମହାରାଜ ନେଇଥିଲେ ସନ୍ୟାସ ନେଇଥିଲେ ଗୁରୁଦାନ ଠାରୁ ସେ ବର୍ତ୍ତମାନ ଆଚାର୍ଯ୍ୟ ରହିଛନ୍ତି ସନ୍ୟାସ